કારે તો જેતલે મહારાજ ભક્તિ પુષ્પ મહારાજ ભી પ્રત્યે રાસ્તા મેં ના મોટરસાઇકલ
ભક્તિ વિલાસ મહારાજ સાંગરે સાઇકલ ભક્તિ પુષ્પ મહારાજ
તાંકુ સાંગરે ભી લઈ કી જાયકે તાંકુ તો મહારાજ સેને કહુતરે તાં ગાં ના ભી હું જાણી થી કોઈ ભી નહીં કે કાગો તો જાવ્યો
જેતો છોટ તે દિનરો તાંકો બાપા ભી દીક્ષિત ભક્ત પગોડિયો વૈષ્ણવ પરંપરાર તો સેદિન તો સે પૂરા મહારાજ છોટ દિનરો આધ્યાત્મિક જીવનરે પૂરા જીવન બીતેઇ તો જેતુ રાઘુ મહારાજ બસાઇ દેલે બાધ્ય હોઈ આઈલે પુણી દુઈ વર્ષ પરે મહારાજ પુણી જાઇકી 85 મસીહારુ પૂરાપૂરી બ્રહ્મચારી જીવન ને જયન કલે પૂર્ણ રૂપે સેદિન ઠારુ આજી પર્યંત એ નામહત પ્રચાર કાર્યક્રમરે શ્રી શ્રીમદ જયપ્રત ગોસ્વામી ગુરુ મહારાજંકર જો મુખ્ય પ્રચાર વિભાગ માયપુર સેતળે પ્રથમ પ્રચાર વિભાગ એ હરે કૃષ્ણ નામહટ એ હરે કૃષ્ણ નામહટ પ્રચાર પ્રસારે સેદિન ઠુ તો પૂરા પ્રચાર સેવા કરી ચાલી તો અવશેષરે જેતે આમે ભી જયન કરુ સેતળકુ મહારાજ તો નામહટર મને સબુ પ્રકાર ઓફિસ સારુ સબુ કિછી દેખાશુણા અહીં પ્રભુ કરુથિલે સરી મહારાજ ભક્તિલાસ મહારાજ કરુથિલે સેદિન ઠારુ તો આજે પર્યંત કન્ટિન્યુ ધારાવાહિક ભાવે એ નામહટ પ્રચાર કરે પ્રાય 10,000 અધિક પરિવાર મહારાજંક સહિત સરાસરી તાંક અનુપ્રેરણાને આજે ભક્ત હોઈ 10,000 અધિક પરિવારકુ મહારાજ એ કૃષ્ણ ભાવનારે ભાવિત કરી પૂરા પશ્ચિમબંગર બહુ બહુ પરિવાર જે કહેલે આ ઓર્ગાનાઇઝિંગ એત ભલ કોણસી ગોટે પ્રોગ્રામ હેલે મહારાજ એત સુંદર ઓર્ગાનાઇઝિંગ કરી માયપુર ગુરુમાને વ્યાસપૂજાર મુ આગે દેખી સૌ વ્યાસપૂજાર ઓર્ગાનાઇઝ મહારાજ કરતી કહીકી સૌ બડ઼ બડ઼ ફેસ્ટિવાલ આજે માયપુર દેખું દીદીટા એત બડ બિલ્ડિંગ જે અવસ્થાને આમે થી સ્પેશાલી ભાવે મહારાજ જેતે દાયિત્વ નેઇ સે મને કન્સ્ટ્રક્શન આરંભ કરી સબુ દાયિત્વ મહારાજ નિજે બહન પ્રતિટી જગારે પૂરા છેડા હૈકી કામ કરવા ઠારુ પ્રચાર દેખવા ઠારુ ઓફિસ દેખવા ઠારુ કલેક્શન દેખવા ઠારુ એતે કરી આ ભક્ત મને એતે સરાસરી અનુપ્રેરણા દઈ જીવનને આ મહારાજ જે સાંગઠનિક જે અનુષ્ઠાન એ જો વિભિન્ન નામહટ સંઘ પ્રત્યેક નામહટ સંઘ કિભાવે સુચારુરૂપે ચાલિબ તાર સુવિધા અસુવિધા ભલ મંદ જહા જા અંતર્દ્વંદ સબુ પ્રકાર સમાધાન કરિયાર મહારાજ એતે નિપુણ મને એતે પટુ સેથિરે જે આજે નામહટરે એતે ગુડા કેતે હજાર હજાર નામહટ આજે અછି સે હજાર હજાર નામહટકુ મહારાજ મને નિજ તરફરુ જહા જા સમાધાન જહા જા અસુવિધા સબુ નિજ તરફરુ દેખુચંતિ કેતે ભક્ત તાંક દ્વારા ગાઈડલાઇન આજે અનુપ્રેરણા પાઉચંતિ ભક્તિ જીવનને તો સેદિન ઠારુ ક્રમાન્વયે આજકે દીર્ઘ હિસાબ કરંતુ કેતે વર્ષ હોઈગલા તો એઇભળી ભાવે મહારાજ તો જો ભક્ત આધ્યાત્મિક જીવનરે અનુપ્રેરણા દે નામહટ પ્રચારે હજાર હજાર પરિવારંકુ આજે કૃષ્ણ ભાવના મતરે ભાવિત કરિચંતિ તો જદીઓ સે બાલેશ્વર જિલ્લાર મહારાજંકર એઇ જન્મ તો કિંતુ જીવનટા સારા બેશી દિન કટિચી કોઠી જેહેતુ માયાપુરરે તો સેતે મહારાજ બળવળી ઓડિયા કહીતે ગલે બેંગોલી ભાષા ર ટાણ રહી ગઈ રહી જઈ સે ટાણટા રહી જઈ મહારાજંકર ટીકે ટીકે તો તથાપી કિછ અસુવિધા નહીં બહુ ભલ બેંગોલી ભાષાર કે જે આ ઓડિયા ભાષા કિંતુ મહારાજ આશીર્વાદ દેન ઠારુ તો એ પ્રચાર પ્રસાર ઓડિશારે કન્ટિન્યુ કેતે અનેક ગુડા મંદિર કેવળ મહારાજ આસુચંતિ એઇથર એઇથિપાઈ જે ભક્તિ પુરુષોત્તમ સ્વામી મહારાજ કહીલે ଏଥର ତମକୁ କଣ କରିବା ପାଇଁ ଗୋଟେ ଆଉ ବେଶୀ ବେଶୀ ମାନେ ବଡ ବଡ ମନ୍ଦିର ଗୁଡାକୁ ତମେ ଓଡ଼ିଶାକୁ ଯାଅ ସକାଳେ ପରେ ମିଟିଂ ହେଇଥିଲା ସେ ମିଟିଂରେ ହରେ କୃଷ୍ଣ ତ ଭକ୍ତି ପୁରୁଷୋତ୍ତମ ସ୍ୱାମୀ ମହାରାଜ ଭକ୍ତି ବିଳାସ ଗୌରଚନ୍ଦ ସ୍ୱାମୀ ମହାରାଜଙ୍କୁ ଦାୟିତ୍ୱ ଦେଲେ ଓଡ଼ିଶାରେ ଯେତେ ସବୁ ମନ୍ଦିର ସେଣ୍ଟର ରହିଛି ତ ସେଇ ସେଣ୍ଟର ଗୁଡାକୁ ତମେ ଯିବ ଏ ଉତ୍ତର ଓଡ଼ିଶାରେ ଏବଂ ଉତ୍ତର ଓଡ଼ିଶା ପଶ୍ଚିମ ଓଡ଼ିଶା ତ ବିଶେଷ କରି ଉତ୍ତର ଓଡ଼ିଶାର ପ୍ରତି ମନ୍ଦିରରେ 2 ଦିନ କରି ସମୟ ଦେବେ ତ ମହାରାଜ ସେଇଥିପାଇଁ ଆସିଛନ୍ତି ଆଜି ପର୍ଯ୍ୟନ୍ତ ଜଲେଶ୍ୱରରେ ଆମର ଏଥର ଭୀମି ବଡ଼ ମନ୍ଦିର ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନା ହେଇଯାଇଛି ସମସ୍ତେ ପ୍ରାୟ ଖବର ପାଇଥିବେ ଭିତ୍ତିପ୍ରସ୍ତର ସ୍ଥାପନାରେ ଭାଗ ନେଲେ ଭକ୍ତି ପୁଷ୍ପ ମହାରାଜ ବି ଆସିଥିଲେ ତ ସେଇଦିନଠୁ ଆମର ଯେଉଁ ଯେଉଁ ଅଛି ଜଲେଶ୍ୱର ଶଙ୍ଖାରୀ ଆମ ବାଲିଆପାଳର ଗୋଟେ ନାମଟ ପ୍ରଚାର କେନ୍ଦ୍ର ରହିଛି ତ ଏପର୍ଯ୍ୟନ୍ତ ବାଲେଶ୍ୱର ହେଇକି ସବୁ ଜାଗାରେ ସମୟ କଟେଇ କଟେଇ ଆସିଛନ୍ତି ଭଦ୍ରକରେ ୟାପରେ କେଉଁଝର ଯିବୁ କେଉଁଝରରୁ ପୁଣି ଫେରିକି ଆଉ ଆଉ ଯେଉଁ ଯେଉଁ ଯେତିକି ସେଣ୍ଟର ଅଛି ତାପରେ ବାରିପଦା ହେଇକି ଆଉ ଆମର ସ୍ୱର ଅନ୍ୟାନ୍ୟ ବଡ଼ ବଡ଼ ମୁଖ୍ୟ ମୁଖ୍ୟ ପ୍ରଚାର ସ୍ଥାନ ଗୁଡ଼ା ହେଇକି ମହାରାଜ ତ ଶେଷରେ ଫେରିଯିବେ पुणी माने रथयात्रा प्रोग्राम रे तामरे परम सौभाग्य जो महाराज को पाइचंती आमे ताकर एते दिन जो पुराणा अभिज्ञता प्रचार प्रसार से अभिज्ञता आम पाखे उपस्थापना करेंगे आ स्पेशली भाव तुम अनुरोध करी आम जो जिते ज्येष्ठ गुरु भाई जो मैंने प्रचार करम नाम जो जो दायित्व भार जो मान अच्छी क्लास मध्यान पर पुणी चारिटार बसा हम समस्त प्रचारक मान को नहीं सीनियर आम जिते समस्त गुरु भाई अच्छा मानने गुरु भाई मैंने कथा कौन जिते सब प्रचारक नाम प्रचार जो मैंने कर तो जो जो मैंने जी जो कर सब एरिया जो मैंने उपस्थित होती तो से प्रचार प्रचारक मान को लेकिन तो चारिटार पी छा पर्यत से आउटे प्रचार मानी केमी कौली दूरदृष्टि संपन्न हाँपाई पड़ो ता महाराज समस्त को भी दिग्दर्शन देवे तो यहाँ हूँ आमर मानने आज अनुष्ठान से समस्ते आम महाराज को सुस्वागत जनवा इस्कन भद्र मंदिर पक्षर समस्ते महाराज को उद्देश्य तीन थर हरिवंदन दवा हरि बोल हरि बोल हरि बोल जय श्री चंद्र भक्ति विलास गोरचंद स्वामी महाराज की श्रील प्रभुपाद की गोर आनंदे
हरि बोल हरे कृष्ण हरि बोल हरे कृष्ण खुले से कौन सा चीज हरे कृष्ण हरि बोल हरे कृष्ण हरे कृष्ण जय राधा माधव पूजा बिहारी Thank you. Thank you. की श्री प्रभुपाद की गुरु महाराज की जय गौर गोपाल जी की इस्कन भद्र की जय हरे कृष्ण नाम हट की समवेत गौरव प्रवृंद की जय गौशतनाथ रमानंदे हरि हरि बोल हरे कृष्ण हरे कृष्ण हरि बोल बोलो कुछ बेटा हरे कृष्ण हरे कृष्ण हरि बोल हरे कृष्ण ठीक है तो ठीक है हरे कृष्ण सुना जाने हरे
कृष्ण
हरे कृष्ण तू लगी हुए बंद नाम सृष्टम मनमपि शचिपुत्रमत्र स्वरूपम रूपम तस्याग्रजं मुरुपुलिं माथुरीं गुष्टवाटिं राधा कुन्नं गिरिवरमहो राधिका माधवसं प्राप्तजस्य पतित कृपया श्रीगुरुं तं नतु अस्मि ओम ज्ञानं तिमिरांधस्य ज्ञानांजन शलाकया चक्षुरोन्मीलितं येन तस्मै श्रीगुरवे नमः श्रीचैतन्य मनोभीष्टं स्थापितं येन भूतले स्वयं रूपपदामयं ददाति स्वपदान्तिकं नमयं विष्णुपादाय कृष्णपृष्ठाय भूतले श्रीमते जयपताका स्वामिनिति नामिने नमाचार्यपादाय नितय कृपाप्रदायिने गौरपथधामदाय नगरग्रामकारिणे नमयं विष्णुपादाय कृष्ण पृष्ठाय भूतले श्रीमते भक्ति वेदांत स्वामिनिते नामिने नमस्ते सारस्वते देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे वंशा कल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो गुरवे गौरचंद्राय राधिकावै तदालये कृष्णाय कृष्णभक्ताय तदभक्ताय नमो नमः जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्तवृंद हरे कृष्णा 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरिनाम संकीर्तन की रूपा की गौशतना प्रेमानंदे हरि हरि गो ताजी ए मध्यान रे अंतर्जातीय कृष्ण भावना मित्र संघ शाखा इस्कन भद्र गौर गोपाल मंदिर ए मंदिरे उपस्थित समस्त सज्जन भक्त मंडली मातृमंडली पितृमंडली भाई और भौणी मैंने आपण मानक उपस्थिति पाई मु समस्त को इस्कन प्रधान कार्यालय श्री मायापुर चंद्रोदय मंदिर एवं इस्कन शाखा गौरगोपाल इस्कन भद्रक मंदिर तरफ रु समस्त को असंख्य धन्यवाद ज्ञापन करछि। तो भगवत कथा श्रवण प्रारंभ रे मु मोर परमाराध्य गुरुपाल पद्म अंतर्जाति कृष्ण भावनामृत संघ प्रतिष्ठाता आचार्य कृष्ण कृपा श्रीमूर्ति ओम विष्णुपाद अष्टोत्तर शत शिष्यनाथ अभय चरणारविंद भक्ति वेदांत स्वामी श्रील प्रभुपादंकर अन्यतम कृपाधन्य इस्कन अन्यतम गुरु एवं इस्कन अन्यतम गवर्निंग बॉडी कमिशनर एवं इस्कन विश्व नामहट प्रचारक मंत्री ओम विष्णुपाद अष्टोत्तर शत शिष्यनाथ जयपतक स्वामी श्रील गुरुदेव पाद पद्म दंडवत प्रणति नवेदन करहेतुकी कृपा और आशीर्वाद प्रार्थना करमाराध्य परम गुरुपाद पद्म इस्कन प्रतिष्ठाता आचार्य कृष्ण कृपा स्मृति ओम विष्णुपाद अष्टोत्तर शत शिष्यमा अभय चरणारविंद भक्ति वेदांत स्वामी प्रभुपाद पाद पद्म दंडवत प्रणति नवेदन करहेतुकी कृपा और आशीर्वाद प्रार्थना कर उपस्थित समस्त सज्जन भक्त मंडली मातृमंडली पितृमंडली भाई और भौणी मैंने आपण के चरण में प्रणाम निवेदन करी मो आपण मान रही थी कृपा और आशीर्वाद प्रार्थना कर हरे कृष्ण। तो आज भद्रक इस्कन गौरगोपाल मंदिर जे रविवार उत्सव मासिक अनुष्ठान तो मासिक जे अनुष्ठान साधुसंग उत्सव साधुसंग महोत्सव तो आज से उत्सव साधुसंग आयोजन कराई प्रतिमास भाया तो आज आम श्रीमद्भागवत गोटी श्लोक श्रवण करू चतुर्थ स्कंध षष्ठ अध्याय 48 नंबर श्लोक समस्त हाथ जोड़ी कहे ओम नमः भगवते वासुदेवाय ओम नमः भगवते वासुदेवाय ओम नमः भगवते वासुदेवाय नारायणं नमस्कृतं नरं चैव नरोत्तमं देवीं सरस्वतीं व्यासं ततो जयमुदीरये मुखं करोति वाचालं मङ्गलं हयते गिरिं यत्कृपातमहं वन्दे श्रीगुरुं दिनतारिणं परमानन्दमाधवं श्रीचैतन्य ईश्वरं नष्टप्रायेषु अभद्रेषु नित्यं भागवत सेवया भागवते उत्तमश्लोके भक्तिर्भवति नैष्ठिकी श्रीमद्भागवतम की समस्त कहिले जस्मिन् यदा पुष्करनाभ मायया दुरंतया स्पृष्टधीय पृथक त्रिशः कुर्वन्ति तत्र हि अनुकंपया कृपां न साधवो दैव बलात् कृते क्रमं जस्मिन् यदा पुष्करनाभमायया जस्मिन् यदा पुष्करनाभमायया दुरंतया स्पृष्टधिय पृथक् दिशः दुरंतया पृष्टधिय पृथक् दिशः कुर्वन्ति तत्र हि अनुकंपया पिपाम् कुर्वन्ति तत्र हि अनुकम्पया कृपां न साधव दैव बलात् कृते क्रमम् न साधव दैव बलात् कृते क्रमम् शब्दानुवाद एवं अनुवाद अभावार्थ इस्कन प्रतिष्ठाता आचार्य कृष्ण कृपा श्रीमूर्ति श्रील प्रभुपाद द्वारा प्रदत्त समझ गए जस्मिन केतक स्थान रे जदा जेते बेले पुष्कर नाभ मायया भगवान पुष्कर नाभ भगवान कर माया शक्ति द्वारा दुरंतया दुरतिक्रम स्पृष्ट धिय मोहित चित्त पृथक दृश्य भेद दर्शन करुथिबा व्यक्तिगण कुर्वन्ति करन्ति तत्र सेठारे हि निश्चित भावे अनुकंपया अनुकंपा प्रकाश करि कृपां कृपा न केबे नुहे साधव साधुगण दैव बलात् दैव वशरु कृते कृत क्रमम पराक्रम अनुवाद समस्त कहिबे हे प्रभु जदियो कौनसी देशरे कौनसी समयरे भौतिकवादी व्यक्तिगण दुरतिक्रम विष्णु मायारे मोहित चित्त होई कौनसी अपराध करती तथापि एक साधु व्यक्ति अपराधी से कार्य को प्रारब्ध क्रम कृत ज्ञान करी ताहा प्रति कृपा प्रदर्शन करिथांती केबे हेले ताहार विनाश निमित्त पराक्रम प्रकाश करती नहीं बुझे छे अथर कहियो हे प्रभु जदियो कौनसी देशरे कौनसी समयरे भौतिकवादी व्यक्तिगण दुरतिक्रम विष्णु मायारे मोहित मोहित चित्त होई कौनसी अपराध करती तथापि एक साधु व्यक्ति अपराधी से कार्य को प्रारब्ध कृत ज्ञान करी ताहा प्रति कृपा प्रदर्शन करिथांति केबे हेले ताहार विनाश निमित्त पराक्रम प्रकाश करती नहीं भावार्थ श्रील प्रभुपाद कहते कह दरकार नहीं शुणी समस्त कथित अच्छी एक तपस्वी बा साधु सौंदर्य हूँ क्षमाशीलता ए जगतर परमार्थिक इतिहास रे एपरी अनेक उदाहरण अच्छी जो थी साधुगण अजथा अपमानित हेले सुधा कौनसी प्रतिशोध नहीं नहांती जदियो सेमानकर प्रतिशोध नेबार शक्ति अच्छी तथापि सेमाने प्रतिशोध नियंती नहीं उदाहरण स्वरूप परीक्षित महाराजंकर नाम उल्लेख करा जाय पारे जे परीक्षित महाराज एक ब्राह्मण बालक द्वारा अजथा अभिशप्त होइथिले एवं से ब्रह्मचारी पिता मध्य एथिपाई बड़ दुख प्रकाश करथिले किंतु परीक्षित महाराज अभिशाप सादर ग्रहण करले ब्राह्मण बालक इच्छा अनुजाई एक सप्ताह मध्य मृत्यु वरण करने को राजी होगले परीक्षित महाराज शशगरा पृथ्वी सम्राट थे प्राकृत और अप्राकृत उभय शक्ति शक्तिमान थे किंतु कृपा तथा ब्राह्मण समाज प्रति सम्मान प्रदर्शन करी ब्राह्मण बालक अभिशाप निमित्त कौन सी प्रकार प्रतिशोधमूलक कार्य ग्रहण कले बरं सात दिन मध्य मृत्युवरण करने को राजी हो गले कृष्णकर इच्छा जे परीक्षित महाराज दंड को सादरे ग्रहण करिनेबे जहाँ फल पृथ्वी भागवत प्रकाश पाइ यही कारण परीक्षित महाराज प्रतिशोध न नेबाकु उपदिष्ट होइथिले अन्य मानकर कल्याणार्थे वैष्णव व्यक्तिगत भाव सहनशील अटंती जेते बेले से वैष्णव ताहांकर शक्ति प्रदर्शन न करंती सेते बेले यार अर्थ एपरि नुहे जे से शक्तिहीन अटंती किंतु एथिरु सूचित हुए जे समग्र मानव समाज कल्याणार्थे से सहनशील अटंती हरे कृष्ण समस्त हरे कृष्ण हरे कृष्ण 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 हरे 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 राम हरे राम 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 हरे हरे। तो अनुवाद जी ब्रह्मा जी शिवजी को कहते शिवजी कहते हे प्रभु तो बंगलार अनुवादा अन्य रकम अच्छी अनुवाद गोटे प्रकार अच्छे एक ही जिनस हे प्रभु कहते शिवजी को प्रभु बोली कहते कौटी शिवजी को भगवान को कहीकि भी संबोधन कराई देवता मान को भी भगवान कह कि परमेश्वर भगवान होंगे किए श्रीकृष्ण तो ये कह हे प्रभु जदि कौनसी देश कौनसी समय रे भौतिकवादी व्यक्तिगण दूरतिक्रम विष्णु माय मोहित चित्त हो कौनसी अपराध करती तेने भगवान माया जो परमेश्वर भगवान माया शक्ति खूब अत्यंत प्रखर से अतिक्रम करवा खुब कठिन भगवान गीतार कहते दैवी हेसा गुणमयी मम माया दूरत मामे प्रपत्ते माया नेता दरते भगवान निजे कहते मोर दूरतिक्रमण जो माया शक्ति त्रिगुणात्मिका जो माया रजगुण सत्यगुण रजगुण तमगुण यही गुण रु बंधन रु माया शक्ति बंधन रु अतिक्रम करवा खुब कठिन भगवान निजे कहते तो ये ब्रह्माजी भी शिवजी कहते जे हे प्रभु हे भगवान परमेश्वर भगवान दूरतिक्रम माया से अतिक्रम करवा खुब कठिन कि माया शक्ति द्वारा केतबेले कौनसी व्यक्ति से अपराध करे भगवान माया शक्ति द्वारा से अपराध करे तथापि एक साधु व्यक्ति अपराधी से कार्य को प्रारब्ध कर्मकृत ज्ञान करी ताहा प्रति कृपा प्रदर्शन कर तो साधु प्रगत कर सौंदर्य भूषण कौन ना क्षमाशीलता प्रगत कर अनुवाद साधु से अपराध ग्रहण करती ना कृपा करती से जानती जे बुझे ना से भगवान माया शक्ति द्वारा प्रभावित होकरी ये सब खराब काम कर मत से अपमान कर प्रकृत साधु से क्षमाशील हाँ से कौन सी दिन तार अपराध नि तो आम भगवत भक्ति अनुशीलन करने चेष्टा कर तिलक माला वैष्णव बेश आम धारण करें तो कत भावे आम वैष्णव ये भावी भूचे किंतु भक्ति सिद्धांत सरस्वती ठाकुर प्रभुपाद कहते जे आम वैष्णव बेश धारण करत वैष्णव मान सेवा करने कहीं पाख गले आम को बेस धारण करते अनेक समय भूल करें तो अनेक समय वैष्णव हो जाए भाविकी अहंकार ମତ ହେଇଯାଉ। ଆମେ ହାତ କେତେବେଳେ ଭାବୁଛୁ ମୁଁ ଶାସନ କରିବି, କିନ୍ତୁ ପ୍ରକୃତ ବୈଷ୍ଣବ ତା ଶାସନଟା ବି କୃପା କରୁଣା, କିନ୍ତୁ ସେମାନେ ଦେଖନ୍ତି ଯେ ଅନେକ କନିଷ୍ଠ ଭକ୍ତ ବା କେହି ସାଧାରଣ ବ୍ୟକ୍ତି ସେମାନେ କିଛି କିଛି କର୍ମରେ ଭୁଲ କରନ୍ତି, ବୁଝିପାରନ୍ତି ନା ଅନେକ ବୈଷ୍ଣବମାନଙ୍କ ପ୍ରତି ନିନ୍ଦାମନ୍ଦ ବି କରନ୍ତି, ଅପମାନ ସୂଚକ କଥାବାର୍ତ୍ତା ବି କୁହନ୍ତି, ଏମିତିକି ପ୍ରହାର ପର୍ଯ୍ୟନ୍ତ ବି କରନ୍ତି। ଯେମିତି ଜଗାଇ ବାନ୍ଧାଏ ନିତ୍ୟାନନ୍ଦ ପ୍ରଭୁକୁ ସେମାନେ କ'ଣ ଜାଣିପାରିଥିଲେ? ଜାଣିପାରୁନାହାନ୍ତି। ତାଙ୍କ ମଥାରେ କଳସୀ ମାରିଦେଲେ, ହଁ ତାଙ୍କ ମଥା ଫାଟିଗଲା ନିତ୍ୟାନନ୍ଦ ପ୍ରଭୁଙ୍କର। ତେବେ ନିତ୍ୟାନନ୍ଦ ପ୍ରଭୁ ସେ ଜଗାଇ ବାନ୍ଧାଏ ପ୍ରତି କରୁଣା ପ୍ରଦର୍ଶନ କରିଛନ୍ତି। ତ ଆମେ ଏଇ ବୈଷ୍ଣବ ଜଗତରେ ପ୍ରବେଶ କରୁଛୁ ମାନେ ଆମେ ଏଇ ସମସ୍ତ ଅନୁଶୀଳନ ପାଇଁ ଅନୁଗମନ ପାଇଁ ତାଙ୍କ ପାଖରେ ଯଦି ଆମେ ସେବା କରିକି କିଛି ଶିକ୍ଷା ଲାଭ କରିବା ପାଇଁ ବୁଝିବା ପାଇଁ, ଓ ସାଧୁ ତାଙ୍କର ସେବା ମୁଁ କରୁଛି ସେମାନେ ଏମିତିକା କ୍ଷମାଶୀଳ, ସେଇଟା ମୁଁ କେମିତି ମୋ ମଧ୍ୟରେ ସେଟା ଆସିବ, ସେଥିପାଇଁ ଆମେ ତାଙ୍କ ସେବା କରିକି ଏଗୁଡ଼ିକ ଶିଖିବା ପାଇଁ ଆମେ ଏଇ ସାଧୁ ବେଶରେ ସେବକ ହିସାବରେ ତାଙ୍କ ସନ୍ତୁଷ୍ଟି ବିଧାନ ପାଇଁ ଆମେ ଏସବୁ ବେଶ ଧାରଣ କରିଛେ। କିନ୍ତୁ ଆମେ କୌଣସି ସମୟ ଯେମିତି ନ ଭାବୁ ମୁଁ ଜଣେ ଏକଦମ ଶୁଦ୍ଧ ଭକ୍ତ, ଯଦି ହୋଇଥାନ୍ତି ତାହେଲେ ଆମକୁ ଯଦି କେହି ଗାଳି ଦିଏ ଆମେ ସେଥିରେ କ୍ଷମା କରିଦେଇଥାନ୍ତୁ, ଆମେ କ୍ଷମା କରୁନୁ, ଅନେକ ସମୟ ତାକୁ ଦୋଷ ଦେଖୁ, ତା ପ୍ରତି କେତେ କଠୋର ବାକ୍ୟ ବି କହୁ ଅନେକ ସମୟ। ତ ସେତେବେଳେ ଆମକୁ କେହି ଲୋକ ଅନେକ ସମୟ କହିବେ ତୁମେ ସାଧୁ ବେଶ ଧରିଛ, ଏଭଳିଆ ତୁମ ଆଚରଣ ହେବା ଉଚିତ ନୁହେଁ। ତ ଯେତେବେଳେ ଲୋକ କହିବେ ସେତେବେଳେ ଆମକୁ ପ୍ରକୃତ ସାଧୁର କଥା, ଯେ ଯେଉଁ ସାଧୁମାନଙ୍କ ସହିତ ଆମେ ରହିକି ବା ଶାସ୍ତ୍ରରୁ ଜାଣିକିରି ଯେ ସାଧୁର ଲକ୍ଷଣ ଏଭଳିଆ, ଓ ମୋତେ କହୁଛନ୍ତି ବେଶ ଧରିଛି କିନ୍ତୁ ମୁଁ ସାଧୁ ବେଶରେ ଶିଖୁଛି କିନ୍ତୁ ମୁଁ କ'ଣ ଶିଖିଛି, ତା ସେମାନଙ୍କ ସହିତ ରହିକି କ'ଣ ଶିଖିବି? ତ କିଛି ଶିଖି ନାହିଁ, ତେଣୁ ମୋତେ ଶିଖିବାକୁ ପଡ଼ିବ। ତ ମାନେ ଆମକୁ ଠକିକି ଶିଖିବାକୁ ପଡ଼ିବ, କିଛି କିଛି ସମୟରେ ଆମକୁ ଗାଳି ଶୁଣିକି ଶିଖିବାକୁ ପଡ଼ିବ, ଲୋକମାନଙ୍କ ଦ୍ୱାରା ଆଘାତପ୍ରାପ୍ତ ହେଇକି ଶିଖିବାକୁ ପଡ଼ିବ ଯେ ନା ମୁଁ ବୈଷ୍ଣବ ବେଶ ଧାରଣ କରିଛି, ମୁଁ ତିଲକ ଲାଲି କପଡ଼ା ବା ଗୃହସ୍ଥ ଆଶ୍ରମ ହଉ, ବ୍ରହ୍ମଚାରୀ ଆଶ୍ରମ ହଉ, ସନ୍ନ୍ୟାସ ଆଶ୍ରମ ହଉ, ଯେକୌଣସି ଆଶ୍ରମରେ ଆମେ ଭକ୍ତମାନଙ୍କର ସେବା କରିବା ପାଇଁ ଏଇ ପୋଷାକ ପିନ୍ଧିଛେ, ତେଣୁ ମୋତେ ଶୁଦ୍ଧ ହେବାକୁ ପଡ଼ିବ, ଏଗୁଡ଼ିକ ମୋତେ ଆଚରଣ କରିବାକୁ ପଡ଼ିବ, ଶିଖିବାକୁ ପଡ଼ିବ। ସେଥିପାଇଁ ଭଗବାନଙ୍କ ପାଖରେ ବା ଭଗବତ ଭକ୍ତମାନଙ୍କ ପାଖରେ ଆମମାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ତାଙ୍କୁ ସାହାଯ୍ୟ ପ୍ରାର୍ଥନା କରିବ ଯେ ମୋ ମଧ୍ୟରେ ଏଇଭଳିଆ ଆସୁଛି, ମୁଁ ଅନ୍ୟ ଲୋକ ମୋତେ କେହି ଅପମାନ କଲେ ମୁଁ ପ୍ରତିଶୋଧ ନେବାର ଚେଷ୍ଟା କରୁଛି। ତ ସେଟା ତ ଶାସ୍ତ୍ରରେ ମୁଁ ଶୁଣିଛି ପ୍ରତିଶୋଧ ମାନେ ଅସୁର ଗୁଣାବଳୀ, ଯେମିତି ସେଇ ଅଘାସୁର ବକାସୁର, ଅଘାସୁର କ'ଣ ପ୍ରତିଶୋଧର ପ୍ରତୀକ ହେଇକିରି ସେ ମୋର ଭ୍ରାତା ବକାସୁର ମୋର ଭଗିନୀ ପୁତନାକୁ କୃଷ୍ଣ ବଧ କରିଛି, ତେଣୁ ମୁଁ ପ୍ରତିଶୋଧ ନେବି, ମୁଁ ସେ ଜାଳା ସହ୍ୟ କରିପାରୁନି। ଏଇଟା ହେଉଛି ଅସୁରମାନଙ୍କର ମନୋବୃତ୍ତି, କିନ୍ତୁ ଭକ୍ତ କୌଣସି ଦିନ ପ୍ରତିଶୋଧ ନିଏ ନା। ତେଣୁ ଆମେ ଅଭ୍ୟାସ କରିବା ପାଇଁ ମନ୍ଦିରରେ ଆସିଛେ, ଆମେ ସାଧୁସୁନ କରୁଛେ ଏଗୁଡ଼ିକ ଶିଖିବା ପାଇଁ, ଶିଖିକିରି ଯେ ଆମ ମଧ୍ୟରେ ଯଦି ପ୍ରତିଶୋଧ ଜାଳା ଆସେ କାହାରି ପ୍ରତି, ତାହେଲେ ଆମକୁ ବୁଝିବାକୁ ପଡ଼ିବ ମୁଁ ଶାସ୍ତ୍ରରେ ଶୁଣିଲି ଯେ ଏଇ ପ୍ରତିଶୋଧ ମାନେ ଅସୁର ଗୁଣ, ରାଜସିକ ତମ ଗୁଣର ରହିଛି, ତାହେଲେ ମୁଁ ତ କିଛି ଶିଖୁନି, ତେଣୁ ମୋତେ ଶିଖିବାକୁ ପଡ଼ିବ, ପ୍ରାର୍ଥନା କରିବାକୁ ପଡ଼ିବ ଭଗବାନଙ୍କ ପାଖରେ। ଗୁରୁମହାରାଜ କହୁଛନ୍ତି ଯେ ଭକ୍ତକୁ ସବୁ ସମୟ ଅନ୍ୟ ଭକ୍ତର ସାହାଯ୍ୟ ଏବଂ ଭଗବାନଙ୍କ ଗୁଣ କୀର୍ତ୍ତନ କରିକିରି ପ୍ରାର୍ଥନା କରିବାକୁ ପଡ଼ିବ, ତାର ନିଜର ସମସ୍ତ ଦୁର୍ଗୁଣ ଗୁଡ଼ିକକୁ ତ୍ୟାଗ କରିବାକୁ ହେଲେ ପ୍ରାର୍ଥନା କରିବାକୁ ପଡ଼ିବ। ଆମେ ଅନାଦିକାଳରୁ ରଜଗୁଣ ତମଗୁଣ ଏଇ ସମସ୍ତ ଜଳା ପ୍ରକୃତିର ଗୁଣରେ ଆବଦ୍ଧ ହେଇକିରି ରହିଛେ, ତ ଆମେ ହୁଏତ କେତେବେଳେ ମନ୍ଦିରକୁ ଆସିଛେ ବା ସାଧୁସଙ୍ଗ କରୁଛେ ବା ଏକ ବେଶ ଧାରଣ କରି ନେଇଛେ, ଆମ ମଧ୍ୟରେ କେତେବେଳେ ବି ଦେଖାଯାଏ ଖରାପ ଖରାପ ଗୁଣ ଗୁଡିକ ପ୍ରକାଶ ହେବ। କିନ୍ତୁ ଆମେ ସାଧୁ ସଂଘକୁ ଯିବାର ଉଦ୍ଦେଶ୍ୟ ହେଉଛି ଯେ ଆମକୁ କିଛି ଗ୍ରହଣ କରିବାକୁ ପଡିବ, ଶ୍ରବଣ କରିକି ଗ୍ରହଣ କରିବାକୁ ପଡିବ, ସାଧୁ ସଂଘ ମାନେ ଅନୁଗମନ କରିବାକୁ ପଡିବ। ତ ଆମେ ଯଦି ଅନୁଗମନ କରିବା ତାହେଲେ ଆମ ଜୀବନରେ ସିଦ୍ଧି ହେବ, ଆଉ ଯଦି ଆମେ ଅନୁଗମନ ନ କରିବା ତାହେଲେ ଆମ ଜୀବନରେ ସିଦ୍ଧି ହେବନି। ହୁଏତ ଭବିଷ୍ୟତରେ ଆମେ ସାଧୁ ବେଶରେ ଲୋକକୁ ଠକିବା, ଲୋକମାନେ ଆମକୁ ପ୍ରତାରକ କହିବେ ଏବଂ ଶେଷରେ ଆମକୁ ହୁଏତ ପୁଣି କର୍ମୀ ଜୀବନକୁ ଯିବାକୁ ପଡିବ। ଯଦି ଆମେ ସାଧୁ ବେଶରେ ଆସିକି ଗ୍ରହଣ ନ କରୁ, ଗ୍ରହଣ କରିବା ପାଇଁ ଆମେ ପ୍ରବେଶ କରିବା, କିନ୍ତୁ ଆମେ ଯଦି ଗ୍ରହଣ ନ କରିବାରୁ କୌଣସି ସମୟ ତାହେଲେ ଆମକୁ ପୁନର୍ମୂଷିକ ଭାବ, ପ୍ରଭୁପାତ କହୁଛନ୍ତି ପୁନର୍ମୂଷିକ ଭାବ ହେବାକୁ ପଡିବ। ସମସ୍ତେ ଜାଣିଲେ ପୁନର୍ମୂଷିକ ଭାବ କ'ଣ ସେ ଆମକୁ କହୁନି। ସେଥିପାଇଁ ଏଠି ଆମେ ବେଶର ବା ସାଧୁର ଭୂଷଣର ଯେ ମର୍ଯ୍ୟାଦା ଦେବା ପାଇଁ ଚେଷ୍ଟା କରିବୁ ଯେ ନା ମୁଁ ଏଇଟା ପିନ୍ଧିଛି ଶିଖୁଛି, ମୁଁ ଏବେ ନିଶ୍ଚୟ ଏଟାକୁ ମର୍ଯ୍ୟାଦା ଦେବି, କିଛି କେତେବେଳେ ଭୁଲ ହେଉଛି ସେଟାକୁ ମୁଁ ସଂଶୋଧନ କରିବା ପାଇଁ ଚେଷ୍ଟା କରିବି। ଆମେ ଅନେକ ସମୟ ଭୁଲ ବାରମ୍ବାର ହେଲେ ବି ସଂଶୋଧନ ହେବା ପାଇଁ ଚେଷ୍ଟା କରୁନୁ, ସେଥିପାଇଁ ଆମ ମଧ୍ୟରେ କିଛି କିଛି ଭୁଲ ରହିଯାଏ। କିନ୍ତୁ ପ୍ରକୃତ ସାଧୁମାନଙ୍କର ଏଇ ସମସ୍ତ ଶିକ୍ଷା ଆମକୁ ହୃଦୟରେ ଗ୍ରହଣ କରିବା ପାଇଁ ଚେଷ୍ଟା କରିବାକୁ ପଡିବ ଏବଂ ତାଙ୍କର ସଙ୍ଗ ଅନୁଗମନ କରିବାକୁ ପଡିବ। ସାଧୁ ସଙ୍ଗ ଶବ୍ଦର ଅର୍ଥ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ କହୁଛନ୍ତି ଅନୁଗମନ କରିବା। କ'ଣ ଅନୁଗମନ କରିବା ନା, ଯେଉଁଟା ସେମାନେ ଆଚରଣ କରୁଛନ୍ତି, ଯେଉଁଟା ସେମାନେ କହୁଛନ୍ତି ସେଟାର ଅନୁଗମନ କରିବା, ତାହେଲେ ଆମେ ସିଦ୍ଧି ଲାଭ କରିପାରିବା। ଆଉ ସେଟାକୁ କୁହାଯାଉଛି ସାଧୁ ସଙ୍ଗ। ପ୍ରଭୁପାଦଙ୍କ ଶରୀରରେ ଗୋଟେ ମଶା କାମୁଡ଼ିକି ବସିଛି, ମାନେ ପ୍ରଭୁପାଦ କହୁଛି ଦେଖ ମୋର ସଙ୍ଗ କରୁଛି, ତ ଭକ୍ତ ପ୍ରଭୁପାଦ ମଶା ସାଧାରେ ସଙ୍ଗ କରୁଛି ନିଶ୍ଚୟ। ପ୍ରଭୁପାଦ କହିଲେ ନା, ସେ ତ ରକ୍ତ ଟାଣୁଛି, ମଶାଟା ମୋର ରକ୍ତ ଶୁଶୁଛି, ସେ ମୋର ସଙ୍ଗ କରୁନି। ସଙ୍ଗ ମାନେ ଏଇଭଳିଆ ନୁହେଁ ତା ସହିତ ବସିକି ରହିବା, ହାତ ଧରିକି ରହିବା, ଏରକମ ନୁହେଁ। ସାଧୁର କଥାର ଅନୁଗମନ କରିବାକୁ, ଶାସ୍ତ୍ରର କଥାର ଅନୁଗମନ କରିବାକୁ ସାଧୁ ସଙ୍ଗ
କୁହାଯାଉଛି।
ଶାସ୍ତ୍ରରେ ବହୁ ସାଧୁମାନଙ୍କର ଶିକ୍ଷା ଦିଆହେଇଛି, ସାଧୁମାନଙ୍କର ଆଚରଣ ସମ୍ବନ୍ଧ। ଏଠି ପ୍ରଭୁପାଦ ଯେମିତି ପରୀକ୍ଷିତ ମହାରାଜ ଜଣେ ଗୃହସ୍ଥ ରାଜା ଏବଂ ସେ ଜଣେ ସାଧୁ, ଏଠି ପ୍ରଭୁପାଦ କହୁଛନ୍ତି ତାଙ୍କୁ ଉଦାହରଣ ଦେଇକି, ତାମାନେ ସାଧୁ ସନ୍ନ୍ୟାସୀ ନା ଗୃହସ୍ଥ ନା ବ୍ରହ୍ମଚାରୀ ନା ବାନପନ୍ଥୀ ନା ବ୍ରାହ୍ମଣ କୁଳରେ ଜନ୍ମ ହେଇଛି ଏଟା ବିଚାର କରାହେନି। ଏଠି ଭାଗବତ ତାତ୍ପର୍ଯ୍ୟ ଅନୁସାରେ ପ୍ରଭୁପାଦ ସାଧୁ ପରୀକ୍ଷିତ ମହାରାଜଙ୍କ କଥାକୁ ଉତ୍ଥାପନ କରିଛନ୍ତି। ଆମେ ଆହୁରି ଅନେକ ଶାସ୍ତ୍ରରେ ବି ଜାଣୁ, ଭାଗବତରେ ଅମ୍ବରୀଶ ମହାରାଜ, ଅମ୍ବରୀଶ ମହାରାଜ ତ ଗୃହସ୍ଥ, ସେ ବି ସାରା ବିଶ୍ୱର ରାଜା। ଦୁର୍ବାସା ଜଣେ ଋଷି, ବ୍ରାହ୍ମଣ ଋଷି, କିନ୍ତୁ ତାକୁ ସାଧୁ କୁହାହଉଛି। ଆପରି ଅମ୍ବରୀଶ ମହାରାଜ କାମ ହେଉଛି ଗୃହସ୍ଥ, ତ ଅମ୍ବରୀଶ ମହାରାଜ ଗୃହସ୍ଥ ହେଲେ ବି ସେ ଜଣେ ବଡ଼ ସାଧୁ, ସାରା ବିଶ୍ୱ ରାଜା ହେଇକି ବି ସେ କୌଣସି ଅଜୁହାତ ଦେଖେଇ ନାହାନ୍ତି। ପରୀକ୍ଷିତ ମହାରାଜ, ଅମ୍ବରୀଶ ମହାରାଜ ଏମାନେ କୌଣସି ଅଜୁହାତ ଦେଖେଇ ନାହାନ୍ତି ଯେ ଆମେ କେମିତି ଭଗବତ ସେବା କରିବୁ, କି ସେମାନେ ଅନ୍ୟ ଭକ୍ତ ବା ସାଧୁମାନଙ୍କର ଅନୁଗମନ କରିଛନ୍ତି ଏବଂ ଭଗବତ ସେବାରେ ନିଜକୁ ନିଯୁକ୍ତ କରିଛନ୍ତି। ଅମ୍ବରୀଶ ମହାରାଜ ତାଙ୍କର କେତେ ବଡ଼ ବିପଦ ଆସିଛି, ଅମ୍ବରୀଶ ମହାରାଜଙ୍କର କେତେ ବଡ଼ ବିପଦ ଆସିଛି, ଦୁର୍ବାସା ଋଷି ବ୍ରାହ୍ମଣ ସେ ଅସୁର ସୃଷ୍ଟି କରି ତାଙ୍କୁ ବଧ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଶକ୍ତି ଥିଲା ରାଜା ହିସାବରେ ଦୁର୍ବାସା ଋଷିକୁ ବି ଶାସ୍ତି ଦେବା ପାଇଁ। ପ୍ରଭାଦେଜୀ କହୁଛନ୍ତି ଜଣେ ସାଧୁର କ୍ଷମତା ଅଛି ଅନ୍ୟକୁ ଶାସ୍ତି ଦେବାର, ହଁ ଏମିତି କ୍ଷମତା ଅଛି। ଆବେଳେ ପୁଣି ଅମ୍ବରୀଶ ମହାରାଜ ପରୀକ୍ଷିତ ମହାରାଜ ସେମାନେ ରାଜା ବି, ତାଙ୍କର ବି କ୍ଷମତା ଅଛି ଯେ କୌଣସି ବ୍ୟକ୍ତି କିଛି ଭୁଲ କଲେ ତାକୁ ଶାସ୍ତି ଦେବା, କିନ୍ତୁ ଏଇଠି ତାଙ୍କର ଯେ ପ୍ରକୃତ କ୍ଷମାଶୀଳ, ଯେ ପ୍ରକୃତ ସାଧୁ, ତାଙ୍କର ଯେ ଭୂଷଣ କ୍ଷମାଶୀଳତା, ସେମାନେ ଏଇଟା କରିନାହାନ୍ତି। ଶିବଜୀ ଯେତେବେଳେ ପାର୍ବତୀ ଦେବୀ ଚିତ୍ରକେତୁ ରାଜାକୁ ଅଭିଶାପ ଦେଲେ ଯେ ତୁମେ ଅସୁର ହେଇଯା, ଆ ଚିତ୍ରକେତୁ ରାଜା ସଙ୍ଗେ ସଙ୍ଗେ ଆସିକିରି ତାଙ୍କ ପାଦ ତଳେ କହିଲେ ହଁ ମାତା, ହଁ ମୋତେ ମୁଁ ଯେ ଅସୁର ହେବି ଆପଣ ଆଶୀର୍ବାଦ କରିଛନ୍ତି, ମାନେ ଅଭିଶାପ ଦେଇଛନ୍ତି, ମୁଁ ଏଇଟାକୁ ଆଶୀର୍ବାଦ ରୂପରେ ଗ୍ରହଣ କରୁଛି, ଠିକ ଅଛି, କିଛି ଅସୁବିଧା ନାହିଁ, କିନ୍ତୁ ମୁଁ ଯେମିତି କୌଣସି ଦିନ ଭଗବାନଙ୍କୁ ଭୁଲି ନ ଜାଣେ ଏ ଆଶୀର୍ବାଦ କରନ୍ତୁ। ଶିବଜୀ କେତେ କଣ କହିଲେ, ପାର୍ବତୀ ଦେଖ ତୁମେ ଏଠି ବୈଷ୍ଣବ ପାଖରେ ହାର ମାନି ଦେଇଛ, ହାରି ଯାଇଛ। କାହିଁକି ନା ଏଇ ଚିତ୍ରକେତୁ ରାଜାର ଏମିତି କ୍ଷମତା ଥିଲା ତୁମକୁ କ୍ଷତ ବ୍ୟକ୍ଷତ କରିଦେଇ ପାରିଥାନ୍ତା ଅଭିଶାପ ଦେଇକି। ସେ ଏମିତିକା ଶକ୍ତିଶାଳୀ ବ୍ୟକ୍ତି ଥିଲା। କିନ୍ତୁ ଦେଖ ବୈଷ୍ଣବରେ ଏଇଟା ହିଁ ମହତ୍ଵ, ସେ କୌଣସି ପ୍ରତିକାର ପ୍ରତିଶୋଧ ନେବାର ମାନସିକତା ରଖିନାହିଁ। ସେଇଭଳି ଆମେ ଦେଖୁଛେ ଯେ ସବୁ ଗୃହସ୍ଥ ରାଜା ସାରା ବିଶ୍ୱକୁ ପରିଚାଳନା କରନ୍ତି, ଆମେ ତ 2-4 ଜଣ ପିଲାକୁ ବା ଝିଅ ପୁଅକୁ ପରିଚାଳନା କରୁଛେ। ଆମେ ସେତେବେଳେ ବିଡ଼ମ୍ବନାରେ ପଡ଼ୁଛେ, କେତେ ନନା ମୋର ଏଇ ଝିଅ ପୁଅ ରହିଛନ୍ତି, ସବୁ ଦେଖିବାକୁ ପଡ଼ୁଛି, ବ୍ୟବସାୟ ଦେଖିବାକୁ ପଡ଼ୁଛି, ସେଥିପାଇଁ ମୁଁ ଏଇରକମ କରିପାରୁନି। ଆମେ ଭାବ କାହାରିକୁ ମୁଁ ଏରକମ ଅଭିଶାପ ଦେଇଦେଲି, ପ୍ରତିଶ୍ରୁତିଟା ନେଇନେଲି। ଅନେକ ସମୟ ଆମେ ବୈଷ୍ଣବ ବେଶରେ ବି କରିପକୁଛେ, କାହାରିକୁ ଏକଦମ ଏମିତି ଭାବରେ କଠୋର ବଜ୍ର ଦୃଷ୍ଟି ଦେଖୁଛେ, ବଜ୍ର ଅଭିଶାପ ଦେଇଦେଉଛେ ବି, ଆଉ କେତେବେଳେ ଆମେ ତାଙ୍କୁ ଏକଦମ କୁଦୃଷ୍ଟି ଦେଖୁଛେ, ନା ଆଉ ତୁମ ସହିତ ମୋର ଆଉ କୌଣସି ସମ୍ପର୍କ ନାହିଁ, କନେକ୍ସନ୍ ନାହିଁ, ଏବେ ଆମେ କରିପକୁଛେ। ସେଇଟା ଆମକୁ ଅଭ୍ୟାସ କରିବାକୁ ପଡ଼ିବ, ଯେ ଶୁଣିକିରି ଶ୍ରବଣ କରିକିରି ବାରମ୍ବାର ଶୁଣିକିରି ନିଜକୁ ଚେଷ୍ଟା କରିବ, ମୋ ମଧ୍ୟରେ ଏଇଭଳିଆ ଆସୁଛି ନା ମୁଁ କେମିତି ସଂଶୋଧିତ ହେବି, ଏଗୁଡ଼ିକ ମୋ ମଧ୍ୟରେ ସବୁ ସମୟ ଆସୁଛି। ଏଇ ଓଡ଼ିଶାରେ ମୁଁ ଦେଖିଛି ଆଗରୁ କେତେ ସିନିୟର ଜୁନିୟର ଭକ୍ତମାନଙ୍କ ମଧ୍ୟରେ ଆମେ ପରସ୍ପର ମଧ୍ୟରେ କେତେ ଦ୍ୱନ୍ଦ୍ୱ ଝଗଡ଼ା ଝାଟି ଏବେ ବି ରହିଛି ଦ୍ୱନ୍ଦ୍ୱ। କେହି କାହାରି ଘରକୁ ଯାଉନି, ମୁଁ ଭାବୁଛି ମୁଁ ଜଣେ ଶ୍ରେଷ୍ଠ ବୈଷ୍ଣବ, ମୋ ଚରଣରେ ସେ ଅପରାଧ କରିଛି, ମୁଁ ତା କାହିଁ କ୍ଷମା କରିନି, ସେ ଆସି କ୍ଷମା ଚଳ। କିନ୍ତୁ ମୁଁ ଦେଖିଛି ମୁଁ ଯେତେବେଳେ ଆସିଥିଲି ସିନିୟର ଭକ୍ତମାନଙ୍କୁ ମୁଁ କହିଲି ତୁମେ ସମସ୍ତେ କ୍ଷମା ଚାହ ଜୁନିୟର ଭକ୍ତ ପାଖରେ, ସେମାନେ ତୁମେ ଆଚରଣ କରିକି ଦେଖ। ତ ଦେଖାଗଲା କିଛି ଭକ୍ତ ସେଥିରେ ଶାନ୍ତ ହେଲେ, ଆମେ ଏବେ କିନ୍ତୁ ବୁଝିବା ଉଚିତ ଯେ ସିନିୟର ମାନେ କ୍ଷମା ଚାହୁଁଛନ୍ତି, ଜୁନିୟର ମାନେ ରହୁଛନ୍ତି, ଆମେ ଏଥର ସେମାନେ ଆମେ ଶ୍ରେଷ୍ଠ ହେଇଯାଇଛି। ତ ଏଇଟା ଠିକ ନୁହେଁ, ଏଇଟା ଶିକ୍ଷା କରିବା ଦରକାର। ଜ୍ୟେଷ୍ଠ ବ୍ୟକ୍ତି ଆଚରଣ କରିକି ଶିଖାନ୍ତି ଆମକୁ ଶିଖିବା ପାଇଁ, କିନ୍ତୁ ଆମେ ଯଦି ଅହଂକାରୀ ହେଇଯାଉ ସେଠାରେ ଗ୍ରହଣ ଓ ଆମେ ବଡ଼ ଆମମାନେ ଆମ ପାଖରେ କ୍ଷମା ଚାହିଁଛନ୍ତି, ତ ଏଇଟା ଖରାପ ଜିନିଷ। ତେଣୁ ଆମେ ଭଗବତ ଭକ୍ତିରେ ଅନୁଶୀଳନରେ ଅଭ୍ୟାସ କରିବା ପାଇଁ ପ୍ରବେଶ କରୁଛୁ ମାନେ ଆମକୁ ବୟସ ହେଉଛି, ମାନେ ଭକ୍ତି ଜୀବନରେ ଆମର ଅଧିକାରଟାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ, ଯେ ନା କ୍ଷମାଶୀଳ ଯେ ମୋତେ ହେତେ ହବ, ମୋତେ ଯେତେ ଖରାପ କଥା କହିଲେ ବି ହଉ, ଏଠି କହୁଛନ୍ତି ପ୍ରଭୁପାଦ ସେ ତ ବିଷୟୀ, ଆଉ ସେ ତ ଜାଣେ ନା କ'ଣ କାହାକୁ କହିବାକୁ ପଡ଼େ। ସିନିୟର ଭକ୍ତ ଯେଉଁମାନେ ନିଜେ ଭାବୁଛନ୍ତି ଯେ ଭାବୁଛନ୍ତି ମୁଁ ଜଣେ ସିନିୟର, ମୁଁ ଏତେ ବର୍ଷ ଧରିକି ଦୀକ୍ଷା ନେଇଛି, ତେଣୁ ସେମାନଙ୍କର ଉଚିତ ଏଇ ଭାଗବତ ଶିକ୍ଷା ଅନୁସାରେ ଯଦି ସେ ସିନିୟର କହିବେ ମାନେ ସେ ଜ୍ୟେଷ୍ଠ ବୈଷ୍ଣବ ନିଜେ ଯଦି ଭାବିବେ ତେବେ ତାର କ୍ଷମା କରିବାର ଏଇ ଗୁଣଟା ବି ରହିବା ଦରକାର। ଆଉ ଯଦି କ୍ଷମା କରିବାର ଗୁଣ ନ ରୁହେ ତାହେଲେ ଆମେ ସିନିୟର କହିବା, ଜ୍ୟେଷ୍ଠ ବୈଷ୍ଣବ କହିବା, ତାହେଲେ କ'ଣ ହେବ, ତାହେଲେ ଆମେ ଧରା ପଡ଼ିଯାଉଛେ ଯେ ଆମେ ସିନିୟର ନୁହଁ। ଯଦି କାହାକୁ କ୍ଷମା ନ କରୁ, କାହାରି କେହି ତା ଘରକୁ ନ ଯାଉ, ତା ସହିତ କଥା ନ କହୁ, ତାହେଲେ କ'ଣ ହେବ, ଏକ ଗୁରୁ ଭାଇ ମଧ୍ୟରେ ଏକ ବୈଷ୍ଣବ ମଧ୍ୟରେ ଯଦି ଆମେ ତା ସହିତ ବିରୂପ ଭାବ ରଖୁ ତାହେଲେ ବୁଝିବାକୁ ପଡ଼ିବ ଯେ ଆମେ କେବଳ ନାଁରେ ସିନିୟର, ବୟସରେ ସିନିୟର, ଦୀକ୍ଷାରେ ସିନିୟର, କିନ୍ତୁ ଭକ୍ତିରେ ସିନିୟର ନୁହଁ, ଭଗବତ ଭକ୍ତି ଅନୁଶୀଳନରେ ସିନିୟର ନୁହଁ। ଆମେ ଅନ୍ୟ କନିଷ୍ଠ ଭକ୍ତ ଯେଉଁମାନେ ନୂଆ ଆସିଛନ୍ତି ସେମାନେ ତ ଦେଖାଯାଉଛି କ୍ଷମା ମାନେ ଯାଇକିରି କ୍ଷମା ଚାହୁଁଛନ୍ତି, ବା ସେମାନେ ଯାଇକିରି ଅନେକ ଭଗବତ ଭକ୍ତିର ଯେ ଗୁଣ ଗୁଡ଼ିକ ତାଙ୍କ ମଧ୍ୟରେ ପ୍ରକାଶ ପାଉଛି, ସେମାନେ ଭକ୍ତିର ଉନ୍ନତି କରୁଛନ୍ତି, କିନ୍ତୁ ଆମେ କରିପାରୁନୁ। ସେଇଟା ଆମକୁ ବୁଝିବାକୁ ପଡ଼ିବ ସବୁ ସମୟ ଯେ ଭଗବତ ଭକ୍ତି ଭକ୍ତିରେ ଉନ୍ନୟନରେ ଆମେ ସିନିୟର ହେବା ଦରକାର, କିଏ କେତେବେଳେ ଆସିଛି ସେଥି ନୁହେଁ। ଯଦିଓ ସଦାଚାର ଅନୁସାରେ ଅନେକ ଦିନ ଆଗେ ଗୁରୁନାଥ କହୁଥିଲେ ଯେ ଯେତେବେଳେ ଦୀକ୍ଷା ନେଇକି ଜଣେ ଯଦି ପ୍ରଥମ ଗୁରୁଦେବ ତାଙ୍କୁ ନାମକରଣ କରନ୍ତି, ଦୀକ୍ଷା ଦିଅନ୍ତି, ମନ୍ତ୍ର ଦିଅନ୍ତି, ପ୍ରଥମ ନାମକରଣ କରନ୍ତି, ସେ ତ ଛୋଟ ପିଲା, ହୁଏତ 13 ବର୍ଷର ବୟସର ପିଲା, କିନ୍ତୁ ଆଉ ଜଣେ ହୁଏତ 80 ବର୍ଷର ବୁଢ଼ା, କିନ୍ତୁ ଦୀକ୍ଷା ପାଉଛି ଜଣେ 13 ବର୍ଷର ପିଲା ପ୍ରଥମ, ସେ ସିନିୟର ଗୁରୁ ଭାଇ। ଆଉ ଜଣେ 80 ବର୍ଷର ବୁଢା ସେ ଦୀକ୍ଷା ନେଉଛି ପରେ ସେ ଜୁନିଅର ଗୁରୁ ଭାଇ, କିନ୍ତୁ ବୟସ ଅନୁସାରେ ସିନିୟର ଆର୍ ଏ ବୟସ ଅନୁସାରେ ଜୁନିଅର, କିନ୍ତୁ ଦୀକ୍ଷା ଭଗବତ ଭକ୍ତି ଅନୁସାରେ ଦେଖାଯାଉଛି ସେ ସିନିୟର, କିନ୍ତୁ ସଦାଚାର ଅନୁସାରେ ଏଇଭଳି ଆମକୁ ଆଚରଣ କରିବାକୁ ପଡେ। କିନ୍ତୁ ଜଣେ ବୟସରେ ଜୁନିଅର ତାର ମନୋଭାବ ରଖିବା ଉଚିତ, ଓ ଆପଣ କେତେ ବୟସ୍କ 80 ବର୍ଷର ବୟସର ଲୋକ ଦୀକ୍ଷା ଆଗେ ନେଲେ ବି ତାକୁ ସେ ସମ୍ମାନ କରିବ। ଆବେଳେ ପୁଣି ଅନେକ ସମୟ କିଏ ଦୀକ୍ଷା ଆଗେ ନେଇଛି ଆମେ ପରେ ନେଇଛୁ, କେତେବେଳେ ଆମକୁ ଦେଖିବାକୁ ପଡିବ ଜଣେ ମାୟାପୁର ବା ମନ୍ଦିରରେ ବ୍ରହ୍ମଚାରୀ ସନ୍ନ୍ୟାସୀ, ମୁଁ ଆଗରୁ ଦୀକ୍ଷା ନେଇଛି, ଓ ସେ ତ ମୁଁ ଗୃହତ୍ୟାଗ କରିପାରିନି, ସେ ଗୃହତ୍ୟାଗ କରିପାରିଛନ୍ତି, ହଁ ସେ ବ୍ରହ୍ମଚାରୀ, ସେ କମ୍ ବୟସ ହେଲେ ବି ମୋ ପାଖରେ ସିନିୟର ଜ୍ୟେଷ୍ଠ, ମୁଁ ଗୃହତ୍ୟାଗ କରିପାରିନି। କି ଜଣେ ବ୍ରହ୍ମଚାରୀ ସେ ଯେତେବେଳେ ଗୃହତ୍ୟାଗ କରିକି ଆସିଛନ୍ତି ତାଙ୍କର ଅହଙ୍କାରୀ ହେବା ଉଚିତ ନା, ଓ ଏମାନେ ସିନିୟର ଗୁରୁ ଭାଇ ହେଲେ ବି ମୁଁ ମନ୍ଦିରରେ ରହିଛି, ମୁଁ ବ୍ରହ୍ମଚାରୀ, ହଁ ମୁଁ ଏମାନଙ୍କୁ ଶାସନ କରିବି, ହଁ ତାଙ୍କୁ ମୁଁ ମୋ ଅଣ୍ଡାରେ ସେମାନେ ରହିବେ, ଏଇଭଳିଆ ଭାବି ବ୍ରହ୍ମଚାରୀ ମଧ୍ୟରେ ବି ରହିବା ଉଚିତ। ପରସ୍ପର ମଧ୍ୟରେ ଆମକୁ ଆଦାନ ପ୍ରଦାନ ଏମିତି କରିବାକୁ ପଡିବ ଯେ ଯେମିତି ଆମେ କେହି ପ୍ରତ୍ୟେକ ପ୍ରତ୍ୟେକର ସେବକ ମନୋଭାବ ଏଇଟା ଆସେ, ସେବା କରିବାର ମନୋବୃତ୍ତି, ହଁ ସେଟା ଆସିଲେ କ'ଣ ହବ, ତାହେଲେ ଦ୍ୱନ୍ଦ୍ୱରୁ ଆମେ ମୁକ୍ତ ହେଇପାରିବା, ହଁ ବଡ଼ ଛୋଟ ଏସବୁ ଦ୍ୱନ୍ଦ୍ୱରୁ ଆମେ ମୁକ୍ତ ଲାଭ କରିପାରିବା। ସେଥିପାଇଁ ଭଗବତ ଭକ୍ତିଟା ଏଇରକମ ଯେ ଆମକୁ ସିନିୟର ଜୁନିୟର, ହଁ ଭଗବତ ଭକ୍ତି ମାଧ୍ୟମରେ ଆମକୁ ଉନ୍ନତି କରିବାକୁ ପଡ଼ିବ। ସେଥିରେ ପ୍ରଭୁପାଦ ବା ଗୁରୁ ମହାରାଜ କହିଛନ୍ତି ଯେ ଭକ୍ତମାନଙ୍କୁ ଭଗବତ ଭକ୍ତିର ଉନ୍ନତି ପାଇଁ ସବୁ ସମୟ ସାଧୁସଙ୍ଗ କରିବା ଦରକାର। ଆମେ ସାଧୁସଙ୍ଗକୁ ଯାଉନୁ, ନାମଟ ସଙ୍ଗକୁ ଯାଉନୁ, ଗୁରୁମା ନାମଟ ସଙ୍ଗ ତିଆରି କଲେ କ'ଣ ପାଇଁ ନା, ଶିଖୁ ଦୟାଳୁ କୃପାଳୁ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କ ଦ୍ୱାରା ଏ ନାମଟ ପତନ କରିଛନ୍ତି, କିନ୍ତୁ ଆମେ ପ୍ରଥମ ପ୍ରଥମ ନାମଟ ପ୍ରଚାର ସୁନ୍ଦର କରୁଥିଲୁ, କିନ୍ତୁ ଆଉ ନାମଟ ପ୍ରଚାର ବନ୍ଦ ହେଇଯାଇଛି ଓଡ଼ିଶାରେ, ନାମଟ ପ୍ରଚାର ନାହାନ୍ତି ନାହିଁ, ଆମେ ଆମ ନାମଠୁ ବାସ, ଆମେ ତୁମ ନାମଠୁ ଯୁଗା ନେଲୁ, ଏଇଭଳିଆ ମନୋଭାବ ଆସୁଛି। ଆମେ ପୁରୁଣା ଭକ୍ତ, ତୁମକୁ ଆମ କଥା ଶୁଣିବାକୁ ପଡ଼ିବ, ବା ଆମର ନାମଟକୁ ଆମେ ଯେ ତିଆରି କରିଥିଲୁ ସେଠାରେ ତ ଆମେ କେହି ସମ୍ମାନିତ କଲେନି, କିନ୍ତୁ ନାମଟ ଯିବା ବି ବନ୍ଦ କରିଦେଲୁ। ଗୁରୁମାଜୀକୁ ଆମେ କହିଲୁ ଦୀକ୍ଷା ସମୟରେ ଯେ ଆମେ ନାମଟ ପ୍ରଚାର କରିବୁ, ଆପଣଙ୍କୁ ସାହାଯ୍ୟ କରିବୁ, କିନ୍ତୁ ଆମେ ନିଜର ନାମଟ ସଙ୍ଗକୁ ବି ଯାଉନୁ ଆଉ ନାମଟ ପ୍ରଚାର କରିବୁ କ'ଣ। ଆଉ ପୁଣି ଗୁରୁମାଜ କହିଲେ ତୁମେ ଉପଚକ୍ର ଚକ୍ର ମହାଚକ୍ର ମାଲା ସେନାପତି ଏସବୁ ତିଆରି କର, ତ ନାମଟ ସଙ୍ଗରେ ଯେତେବେଳେ ଦାୟିତ୍ୱ ନିଅ, ଗୋଟେ ସଙ୍ଗରେ ସପ୍ତାହରେ ବସ, ଆଉ ତୁମେ ଆଉ 4 ସଙ୍ଗକୁ ନେଇ ଗୋଟେ ଉପଚକ୍ର ସମ୍ମିଳନ କର, ସେଠି ଜଣେ ଦାୟିତ୍ୱ ନିଅ ସିନିୟର ଗୁରୁ ଭ୍ରାତା ହିସାବରେ, ଯେ ସମସ୍ତଙ୍କୁ ଶିଖାଅ ତାଙ୍କ ପାଖକୁ ଯାଅ। କିନ୍ତୁ ଆମେ ସେଇ ଗ୍ରୁପ ଦେଖିବା ପାଇଁ ବି ଚେଷ୍ଟା କରୁ, ଆଉ ଗୁରୁମାଜ କହିଲେ ତୁମେ ବଡ଼ ନାମଟ ସଙ୍ଗକୁ ଭାଙ୍ଗି ଦିଅ, ଯେତେବେଳେ ଛୋଟ କରିଦିଆ ହେଉଛି ସେତେବେଳେ କୁହାହଉଛି, ତ ଆମେ 2 ଦଳ ହେଇଗଲୁ, ହଁ 2 ଦଳ କରିଦିଆ ହେଲା କାହିଁକି ଆମେ ଆଉ ନାମଟ ଯିବୁନି, ପ୍ରଚାରକ ଆମେ ମାନିବୁନି, ଆମର ଦଳ କାହିଁକି 2 ଦଳ କରିଦିଆ ହେଲା ଲୋକ କ'ଣ ଭାବିବେ। ବାଲେଶ୍ୱରରେ ମୁଁ ଶୁଣିଲି ଏରକମ ଯେ ଭକ୍ତମାନଙ୍କ ନାମଟ ସଙ୍ଗକୁ 2 ଭାଗ କରିଦିଆ ହେଇଛି, ତ ଆମର ପ୍ରଚାରକମାନେ ଭାଗ କରୁଛନ୍ତି କାହିଁକି, ସେମାନେ କି ନିଜ ମନ ଇଚ୍ଛାରେ କରୁଛନ୍ତି, ସେମାନେ ମନ ଇଚ୍ଛାରେ କରୁନାହାନ୍ତି। ଗୁରୁ ମହାରାଜ କହୁଛନ୍ତି ଯେ ଆମର ଭକ୍ତମାନଙ୍କ ସହିତ ବେଶୀ ଆଦାନ ପ୍ରଦାନ କରିବାକୁ ହବ ପରସ୍ପର ମଧ୍ୟରେ, ତେଣୁ ଯଦି ଅନେକ ବଡ଼ ଗ୍ରୁପ ହୁଏ ତାହେଲେ ଆଦାନ ପ୍ରଦାନ କରିବା ଖୁବ କଠିନ ହବ। ଏଠି ଅନେକ ଭକ୍ତ ସମସ୍ତଙ୍କ ସହିତ ବି କଥା କହିହବ, କହିହବନି, ତେଣୁ ନାମଟ ସଙ୍ଗଟା ଯେମିତି ସପ୍ତାହରେ ଛୋଟ ଛୋଟ କରିକି ହଉ, ବଡ଼ ଗ୍ରୁପକୁ ଛୋଟ କରିଦିଆ ହବ, ଆଉ ସେମାନେ ପରସ୍ପର ଆଦାନ ପ୍ରଦାନ କରିବେ, ସମସ୍ତଙ୍କ ସହିତ ସମସ୍ତେ ସୁଯୋଗ ପାଇବେ। କିନ୍ତୁ ଆମେ କ'ଣ କରୁ ନା, ଯେତେ ଜଣ ଜାଣିଛୁ କୀର୍ତ୍ତନ, ଯେତେ ଜଣ ଜାଣିଛୁ କହିବା, ସେମାନେ ଛଡ଼ା ଆଉ ଅନ୍ୟମାନଙ୍କୁ ଆମେ ସୁଯୋଗ ଦେବା। ତ ଗୁରୁ ମହାରାଜ କହିଲେ ନା, ଯେ ଛୋଟ ଛୋଟ ଗ୍ରୁପ ହୁଏ ତେଣୁ ସମସ୍ତେ ସୁଯୋଗ ନେବେ, ସମସ୍ତେ ଶିଖିବେ, ଆଉ ଯେମାନେ ଶିଖିଛନ୍ତି ସେମାନଙ୍କୁ ଶିଖେଇବେ, ଏଇଟା ଗୁରୁ ମହାରାଜ କହିଲେ ଶିଖେଇବ, ଯଦି ଆଦାନ ପ୍ରଦାନ ନାମଟ ମାମଲନ ନୁହେଁ ଲେକ୍ଚର ଦେବା ପାଇଁ, ନାମଟ ମାମଲନ ମାନେ ଆଦାନ ପ୍ରଦାନ କରିବ ଶିଖିବା ପାଇଁ। ଆଉ ଯେତେବେଳେ ଏରକମ ବଡ଼ ସଭା ହବ ବିଭିନ୍ନ ଜାଗାରେ ଗାଁକୁ ଯାଇକି ଆମେ ଲୋକମାନଙ୍କୁ ଶ୍ରଦ୍ଧାବାନ କେମିତି ତିଆରି କରିବୁ, ଭକ୍ତିମନ ଠାକୁର କହୁଥିଲେ ଯେ ଗାଁ ଗହଳିରେ ଯାଇକିରି ବଜାରରେ ଯାଇକିରି ତୁମେ ସଭା ଆୟୋଜନ କର, ଆନାଉନ୍ସ କର, ଲୋକମାନଙ୍କୁ କୁହ ଏଇଠି ଆମ ହରେ କୃଷ୍ଣ ଉତ୍ସବ ହବ, ଆମ ଭାଗବତ କଥା ହବ, ଆପଣମାନେ ଆସନ୍ତୁ। ତ ଲୋକମାନେ ସେଠି ଆସିବେ, ସେତେବେଳେ ଯେଉଁମାନେ ହରି କଥା ବେଶୀ କହିପାରନ୍ତି, କୀର୍ତ୍ତନ ଭଲ ଗାଇପାରନ୍ତି, ସେତେବେଳେ ସେମାନେ କୀର୍ତ୍ତନ କରିବେ, ସେଠି ସେମାନେ ବକ୍ତୃତା ଦେବେ, ଯାହାତେ ନୂଆ ଲୋକମାନେ ସେମାନେ ଶ୍ରଦ୍ଧାବାନ ହେଇପାରନ୍ତି, ମାନେ ବିଶ୍ୱାସ କରନ୍ତୁ କରିପାରନ୍ତି, କୃଷ୍ଣ ହେଉଛନ୍ତି ଭଗବାନ, ତାଙ୍କ ନାମ କରିବା ଆମର ପରମ କର୍ତ୍ତବ୍ୟ, ଏଇ ସଭାରେ ସେମାନେ ଶିକ୍ଷା ଦେବେ। କିନ୍ତୁ ଅନେକ ସମୟ ଆମେ ଓ ଆମକୁ କିଛି କହିତେ ଦିଆ ହଉନି, ସଭାରେ ନୁହେଁ। ହଁ, ସଭାରେ ବହୁ ଲୋକ ଯେଉଁମାନେ ନୂଆ ନୂଆ ଲୋକ ଆସିଛନ୍ତି ସେମାନଙ୍କୁ ଆମେ ପରିଚୟ କରିଦେଇପାରୁ, ଦେଖନ୍ତୁ ଏ ଚାକିରି କରନ୍ତି, ହଁ ଲୋକକୁ ଶ୍ରଦ୍ଧାବାନ ତିଆରି କରିବା ପାଇଁ ଏ ଚାକିରି କରନ୍ତି, ବଡ଼ ଅଫିସର ଜଣେ, ଦେଖନ୍ତୁ ସେ ସ୍ୱାମୀ ସ୍ତ୍ରୀ ଝିଅ ପୁଅ ହଁ ଗୀତା ଭାଗବତ ପଢ଼ୁଛନ୍ତି, ପ୍ରସାଦ ଖାଉଛନ୍ତି, ତୁମେ ତୁମର ଉପଲବ୍ଧି ଗୋଟେ କୁହ, କେମିତି ତୁମେ ଭକ୍ତ ହେଲ, କ'ଣ ପାଇଁ ସେଟା ଲେକ୍ଚର ଦେବା ପାଇଁ ନାହିଁ। ତ ସେଇ ସଭାରେ ସେ ଯେତେବେଳେ କିଛି କହିବେ ତାହେଲେ ଅନ୍ୟ ଲୋକମାନେ ହଉ ତାଙ୍କର ଉପଲବ୍ଧି ହବ, ଯେ ଏ ଯଦି ବଡ଼ ଅଫିସର ହେଇକିରି ଚାକିରି କରିକିରି ଗୃହସ୍ଥ ଆଶ୍ରମରେ ରହିକିରି କୃଷ୍ଣ ଭକ୍ତି କରିପାରୁଛନ୍ତି ତାହେଲେ ମୁଁ କାହିଁ କରିପାରିବିନି। ଆଉ ବେଳେ ଜଣେ ଗରିବ ଲୋକ ଛିଡ଼ା କରିକି ଦେଖ ଏ ରିକ୍ସା ଟାଣେ, ଏ ରିକ୍ସା ଟାଣିକି ବି ଏ କୃଷ୍ଣ ଭକ୍ତି କରୁଛି, ସେ ଯେତେବେଳେ ମୁଁ ରିକ୍ସା ଟାଣେ ମୁଁ କେମିତି ଭଗବତ ଭକ୍ତି କରୁଛି, ସେ ଯେତେବେଳେ କହିବ ଅନ୍ୟ ଲୋକ ଯେଉଁମାନେ ରିକ୍ସା ଟାଣୁଥିବା ଲେବାରି ଖାଟୁଥିବେ ସେମାନେ ବି ଦେଖିବ ଏଇ ଲୋକମାନେ ଯଦି କରିପାରନ୍ତି ତାହେଲେ ମୁଁ କାହିଁକି ଅଜୁହା ଦଉଥାଏ ଯେ ନା ନା ଆମେ ଗରିବ ଲୋକ ମୂଲ ଖାଟୁ ରିକ୍ସା ଟାଣୁ ଆମେ କେମିତି କୃଷ୍ଣ ଭକ୍ତି କରିବା ଆମର ସମୟ କାହିଁ। ଯେତେବେଳେ ଏମାନେ ପ୍ରାକ୍ଟିକାଲ ଦେଖିବେ ସେତେବେଳେ କ'ଣ ହବ ନା ଅନ୍ୟ ଲୋକମାନେ ବି ଆଗିକି ଆସିବେ। ଅନେକ ସମୟ ସଭାରେ ଅନେକ ଏବେ ଆମେ ସବୁ ବଡ଼ ବଡ଼ ସଭା ହେଉଛି ଅନ୍ୟାନ୍ୟ ଜାଗାରେ ସେଠି କହୁଛୁ ତୁମେ କୁହ, ତୁମେ କିଛି ସମୟ କୁହ, ତୁମେମାନେ ସେଟା ଭାବିବା ଉଚିତ ନା ତାଙ୍କୁ ବକ୍ତୃତା ଦେଇତେ କୁହାଉଛି, ତାଙ୍କର ଉପଲବ୍ଧି ଦୁଇ ଚାରି ମାନେ ଦଶ ମିନିଟ୍ ବା ପାଞ୍ଚ ମିନିଟ୍ ସେଥିରେ କହିବେ ଅନ୍ୟ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ। କିନ୍ତୁ ନାମଘଟ ମହାମିଳନରେ ସପ୍ତାହରେ ହବ, ସପ୍ତାହରେ ଆମକୁ ବସିବାକୁ
ପଡିବ।
ଗୁରୁ ମହାରାଜଙ୍କର ଆଦେଶ ହିସାବରେ ମୁଁ ଏଟା ପାଳନ କରିବି, ଶିଷ୍ୟର କର୍ତ୍ତବ୍ୟ ଏଟା ଶାସନ ନା। ଗୁରୁ ମହାରାଜ କହିଛନ୍ତି ନାମଘଟ ମହାମିଳନ ମୁଁ କରିବି, ତ ଆମର ଗୋଟେ ବଡ ଗ୍ରୁପ ଅଛି ଆମେ ଛୋଟ କରିବା, ଗୁରୁ ମହାରାଜ କହିଛନ୍ତି ତାହେଲେ ମୁଁ ଏଟା କରିବି, ତାହେଲେ ମୁଁ ଶିଷ୍ୟ। ଆଉ ଯଦି ଆମେ ଛୋଟ ନ କରିକିରି ନ ଭାଙ୍ଗିକିରି ଗୋଟେ ଦଳ ରଖିକିରି ନିଜେ ଏକା ଲିଡର ହବା, ଅନ୍ୟ କାହାକୁ ଲିଡର କରିବା ପାଇଁ ଦବାନି, ତାହେଲେ ସେଟା ଗୁରୁ ମହାରାଜକୁ ମାନାବୁନି, ତାହେଲେ ମୁଁ ନିଜେ ଗୁରୁ ହେଇଯାଉଛି। ତ ସେଟା ଯେମିତି ନ ହୁଏ ସେଥିପାଇଁ ଆମକୁ ଚେଷ୍ଟା କରିବାକୁ ପଡିବ। ସେଟା ବିଶେଷ କରି ଏଇ ଏଲାକାରେ ବେଶୀ ସିନିୟର ଗୁରୁ ଭାଇ ଅଛନ୍ତି, ଗୁରୁ ମହାରାଜଙ୍କର ପ୍ରଥମ ଶିଷ୍ୟ ରହିଛନ୍ତି ଏଇ ଏଲାକାରେ, ହଁ ଅନ୍ୟାନ୍ୟ ସିନିୟର ଗୁରୁ ଭାଇମାନେ ଅଛନ୍ତି, ସେମାନଙ୍କର ଉଚିତ, ହଁ ମୁଁ ଅନୁରୋଧ କରିବି ଭିକ୍ଷା ଚାହିଁବି ଯେ ସେମାନେ ବାହାରିବେ, ବୁଢା ହେଇଯାଇଛି କହିକିରି ଘରେ ବସିବେନି, ପ୍ରଭୁପାଦ ବୁଢା ହେଇଯାଇ କହିକିରି ବସି ନଥିଲେ। ଆମର ପ୍ରତିଷ୍ଠାତା ଆଚାର୍ଯ୍ୟ ପ୍ରଭୁପାଦ 70 ବର୍ଷର ବୁଢା, କିନ୍ତୁ ସେ ବାହାରିକି ଯାଇଛନ୍ତି ଆମେରିକାକୁ, ତାଙ୍କୁ କେତେ ବାଧା ଆସିଛି ତେବେ ବି ସେ ଅଭିମାନ ଶୂନ୍ୟ ହେଇକି ପଚାରି କରିଛନ୍ତି। ସେଥିପାଇଁ ଆମର ସିନିୟର ଗୁରୁ ଭାଇ ବା ଯେ ବୟସରେ ବି ବୁଢା ଆଉ ଭକ୍ତିରେ ବି ବୁଢା, ତ ତାଙ୍କ ଆଦାନ ପ୍ରଦାନରେ ଆମେ ଯେଉଁମାନେ କନିଷ୍ଠ ଭକ୍ତ ଆମେ ଶିଖିବୁ, ଓ ଏମାନେ ବୟସ ହେଇଯାଇଛନ୍ତି ତେବେ ବି ଆମ ପାଖକୁ ଆସୁଛନ୍ତି ନା, ଆମେ ଶିଖିବୁ କିଛି ତାଙ୍କ ପାଖକୁ ଯିବା, ସେତେବେଳେ ସେମାନେ ଶିଖିଯିବେ ଆମେ ତାଙ୍କ ପାଖକୁ ଯିବା, ତାହେଲେ ଜୁନିୟର ଭକ୍ତମାନେ ବି ଚେଷ୍ଟା କରିବେ ନା ମୁଁ ତାଙ୍କ ପାଖକୁ ଯିବି ମୁଁ ଶିଖିବି କିଛି। ଆପଣ କୁହନ୍ତୁ ଗୁରୁ ମହାରାଜ କେମିତି ଆପଣଙ୍କ ସହିତ ଆଦାନ ପ୍ରଦାନ କରିଥିଲେ, କେମିତି ଆସିଥିଲେ ଏଠିକି, ଗୁରୁ ମହାରାଜ କ'ଣ କହିଥିଲେ ସେଟା ଆମକୁ ଶିଖାନ୍ତୁ। ସେଥିପାଇଁ ଆମକୁ ବିଭିନ୍ନ ଆଚରଣ କରିକିରି ଶିଖିବାକୁ ପଡିବ। ଆମେ ଯଦି କିଛି ସମ୍ମାନ ଆଶା କରୁଛୁ ତାହେଲେ ସମ୍ମାନ ଦେବାକୁ ପଡିବ, ଏଠି ଯଦି ଆମେ ଗୋଟେ ସେ ପ୍ରାକ୍ଟିକାଲ କରୁ ତାହେଲେ ବୁଝିହବ ଯେ କେମିତି ଅନ୍ୟକୁ ସମ୍ମାନ ଦେଲେ ଆମେ ନିଜେ ନିଜେ ସମ୍ମାନ ପାଇବା, ଏଇଟା ଯଦି କରାହୁଏ ତାହେଲେ ବୁଝିପାରିବେ କରାହବ। ଏମିତି ଗୋଟେ ପ୍ରାକ୍ଟିକାଲ ଜିନିଷ କଲେ ଭଲ, 10 ମିନିଟ ଆଙ୍କ 7 ମିନିଟ ଲାଗିବ, ଆଙ୍କ କାଗଜ ନେଇ ଆସ, କିଛି କାଗଜ ନେଇ ଆସ, ଛିଡ଼ିକିରି 10ଟା କର, 10ଟା ଛୋଟ ଛୋଟ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତ ଭଗବାନ ଶ୍ରେଷ୍ଠ, କିନ୍ତୁ ଭଗବାନ କାହିଁକି ଶ୍ରେଷ୍ଠ? କାହିଁକି ଶାସ୍ତ୍ରୀ କହିଛି ଅନୁର ଅନ୍ୟାନ ମହତ ମହିଆ, ଭଗବାନ ସବୁଠୁ ବଡ଼ଠୁ ବଡ଼ ହେଇପାରନ୍ତି ଆଉ ସବୁଠୁ ଛୋଟଠୁ ଛୋଟ ହେଇପାରନ୍ତି, ସେଥିପାଇଁ ସେ ଭଗବାନ। ଆଉ ତାଙ୍କ ଭକ୍ତ ବି ଠିକ ସେଇଭଳିଆ, ଯେଉଁ ଅମ୍ବରୀଶ ମହାରାଜ ସେ ଗୃହସ୍ଥ ଏବଂ ଦୁର୍ବାସା ଋଷି ବ୍ରାହ୍ମଣ ଋଷି, କିନ୍ତୁ ସେ କ୍ରୋଧାନ୍ୱିତ ହେଉଛନ୍ତି, କିନ୍ତୁ ଅମ୍ବରୀଶ ମହାରାଜ ଟିକେ ବି କ୍ରୋଧାନ୍ୱିତ ହେଇନାହାନ୍ତି, ହେଇଛନ୍ତି ସେ ବରଞ୍ଚ କହୁଛନ୍ତି ଭଗବାନ ଆପଣଙ୍କୁ ଯଦି ଇଚ୍ଛା ହୁଏ ଏଇ ଦୁର୍ବାସା ସୃଷ୍ଟ ଅସୁର ଦ୍ୱାରା ମୋର ମୃତ୍ୟୁ ହଉ, କିନ୍ତୁ ଯଦି ଆପଣ ଚାହାନ୍ତି ଯେ ମୁଁ ରକ୍ଷା ପାଇବି ଆପଣଙ୍କର ସେବା ପାଇଁ, ସେଟା ଆପଣଙ୍କର ଇଚ୍ଛା, ସେଟା ଯେଟା ଆପଣଙ୍କର ଇଚ୍ଛା, ଏଟା ମୋର ପୂର୍ବ କର୍ମ ଅନୁସାରେ ଏଟା ହୁଏତ ସଂଗଠିତ ହେଉଛି, ଆପଣ ଯେଉଁଟା ହବ ସେଟା କରନ୍ତୁ। ତ ଆମେ ଏଇ ଅମ୍ବରୀଶ ମହାରାଜ ପାଖରେ ଏଇଭଳିଆ ଶିକ୍ଷା କରିବା ଦରକାର ଯେ ନା ମୁଁ ଭଗବତ ଭକ୍ତି ଅନୁସରଣ କରୁଛି, କିଏ ମୋତେ କିଛି କହିଲା ପ୍ରଭୁପାଦ କହୁଛନ୍ତି କାନରେ ଶୁଣିବ ଭାବିବ ଯେ ଏ ଯାହା ମୋତେ କହୁଛି ସିଏ ତ ବୁଝେ ନା ଜାଣେ ନା, ଠିକ ଅଛି ଶୁଣିକିରି କ'ଣ କରିବେ ମନରେ ନେବେନି, ମନରେ ନେଇକିରି ମନରେ ନେଲେ କ'ଣ ହବ ନା ହୃଦୟକୁ ଚାଲିଯିବ, ଭିତରକୁ ଚାଲିଗଲେ ସେଟା ରହିଯିବ, ଆଉ ରହିଗଲେ କ'ଣ ହବ ବାରମ୍ବାର ସେଟା ମନରେ ଚିନ୍ତା ହବ, ଆଉ ସେତେବେଳେ ସେ ଭକ୍ତଟା ପ୍ରତି ଆମର କୁଦୃଷ୍ଟି ରହିବ, ବାର ତାକୁ ଦେଖିଲେ ସବୁ ସମୟ ଶତ୍ରୁ ମନେ ହବ। ଆମର ମନର ଏରକମ କିଛି କେତେଟା ଅଛି ଏଇଠି ଏଇଠି 10 ଜଣଙ୍କୁ ଦେଇଦିଅ, ଦି ନାମ ଲେଖିଦିଅ, 10 ଜଣ ନାମ ଲେଖି, ତ ଆମ ମନରେ ଆମେ ଯଦି ରଖିଦେବୁ କାହାରି ପ୍ରତି ଶତ୍ରୁତା ଭାବ, ତାହେଲେ ତାକୁ ଯେତେ ଦେଖିଲେ ବି ତାର ଭଲ ଗୁଣ ଦେଖିଲେ ବି ସବୁ ସମୟ ଆମକୁ ଶତ୍ରୁ ମନୋଭାବ ଆସିବ। 10 ଜଣ 10ଟା କାଗଜରେ ନାଁ ଲେଖିଦିଅ, ଯିଏ ଯାହାର ନାଁ ଲେଖିଦିଅ, ଏଇ ପାଖରେ କି ପାଖରେ କରନ୍ତୁ ବେଶୀ ଦୂରକୁ ଦେବେନି। ତ ଆମର ମନରେ 5 ପ୍ରକାର ସ୍ତର ରହିଛି, ସମସ୍ତେ ଶୁଣ, ଯେଉଁମାନେ ଲେଖୁଛନ୍ତି ଲେଖନ୍ତୁ, ଆପଣମାନେ ଶୁଣନ୍ତୁ ନା, ସେଆଡ଼କୁ ଦିଅନ୍ତିନି ବେଶୀ ଦୂରକୁ ଦିଅନ୍ତି, ଏଇଠି ରଖନ୍ତୁ ନା ଏଇଠି କରନ୍ତୁ ନା କେତେ ଦୂରକୁ, ଏଇଠି ପାଖରେ 10 ଜଣ କରନ୍ତୁ ଶୁଣନ୍ତୁ, ହରିବାର ହରେ କୃଷ୍ଣ, ଏଠି ଲେଖ, ଏଠି କେତେ ଜଣ ଲେଖୁଛନ୍ତି ଲେଖନ୍ତୁ, ନାମ ଲେଖନ୍ତୁ ଆଉ ଶୁଣନ୍ତୁ। ଆମ ମନରେ 5ଟା ସ୍ତର ରହିଛି, 5ଟା ସ୍ତର, ଯେ 5ଟା ସ୍ତରରେ ପ୍ରଥମ ହେଉଛି କ'ଣ ନା ଆମେ ଭାବୁଛେ କ'ଣ ନା, ଜଣେ ଭକ୍ତର ମଧ୍ୟରେ ସମସ୍ତଙ୍କ ମଧ୍ୟରେ ଗୋଟେ ଭଲ ଗୁଣ ଅଛି ଆଉ ଗୋଟେ ଖରାପ ଗୁଣ ଅଛି, ଅଛି ହଁ କି ନା, ଆମ ମଧ୍ୟରେ ଭଲ ଗୁଣ ଅଛି ଖରାପ ଗୁଣ ଅଛି, ଅଛି ସମସ୍ତଙ୍କ ମଧ୍ୟରେ, ଆଉ ଆମେ କ'ଣ ଭାବୁଛେ ନା ମନରେ ଆମେ ଭାବୁଛେ ତାର ଖାଲି ଖରାପ ଗୁଣଟାକୁ ନେଉଛେ ପ୍ରଥମ ସ୍ତରରେ, ତାର ଭଲ ଗୁଣଟାକୁ ଆମେ ନେଉନେ। ପ୍ରଥମ ଧାପରେ ଆମେ କ'ଣ କରୁଛେ ନା ଜଣଙ୍କର ଖରାପ ଗୁଣଟାକୁ ଖାଲି ନେଉଛେ, ତାର ଭଲ ଗୁଣଟାକୁ ଦେଖୁନେ। ତ ଦ୍ୱିତୀୟ ଧାପରେ ଆମେ କ'ଣ ଦେଖୁଛେ ନା ତାର ଭଲ ଗୁଣ ଅଛି ଆଉ ଖରାପ ଗୁଣ ଅଛି, ସେ ଭଲ ଗୁଣ ଖରାପ ଗୁଣ ମଧ୍ୟରେ ଆମେ ଦୁଇଟାକୁ ହିଁ ଦେଖୁଛେ ନା ଏହାର ଖରାପ ଅଛି ଭଲ ଗୁଣ ଅଛି, କିନ୍ତୁ ତାର ଗୁରୁତ୍ୱ ଦେଉଛେ ତାର ଖରାପ ଗୁଣଟାକୁ, ଏଇଟା ଦ୍ୱିତୀୟ ସ୍ତରରେ। ଆଉ ତୃତୀୟ ସ୍ତରରେ ଆମେ କ'ଣ କରୁଛେ ନା ତାର ଏଇ ଦୁଇଟା ଖରାପ ଗୁଣ ଏବଂ ଭଲ ଗୁଣ ଅଛି, ଆମେ ଦୁଇଟା ଗୁଣକୁ ଦେଖୁଛେ, କିଏ ଯେତେବେଳେ ଖୁବ ଭଲ କିଛି କରେ, ହଁ ରାନ୍ଧେ, ଭଲ ରାନ୍ଧେ। ସେତେବେଳେ ଆମେ କ'ଣ କହୁ, ଭଲ ରାନ୍ଧି ଖାଇକି କ'ଣ କହୁ, ଖୁବ ଭଲ ରାନ୍ଧନା ହେଇଛି। ତାପର ଦିନ ଯେତେବେଳେ ଲୁଣ ବେଶୀ ହେଇଯାଏ ସେତେବେଳେ କ'ଣ କହୁ, ଭଲ ହେଇନି ଅଛି। ତାମାନେ ତୃତୀୟ ସ୍ତରରେ ଆମେ କ'ଣ କରୁଛେ ନା, ତାର ଭଲ ବି ଦେଖୁଛେ ଖରାପ ବି ଦେଖୁଛେ। ପ୍ରଥମ ସ୍ତରରେ ଆମେ କେବଳ ଖାଲି ଖରାପ ଦେଖୁଥିଲେ, ଦ୍ୱିତୀୟ ସ୍ତରରେ ଆମେ ମନରେ କ'ଣ ଦେଖୁଛେ ନା, ଜଣଙ୍କର ଦୁଇଟା ଦେଖୁଛେ କିନ୍ତୁ ଗୁରୁତ୍ୱ ଦେଉଛେ ତାର ଖରାପଟାକୁ। ଭଲ ବି ଦେଖୁଛେ ଖରାପ ଦେଖୁଛେ କିନ୍ତୁ ଗୁରୁତ୍ୱଟା ବେଶୀ ଦେଉଛେ ଖରାପଟାକୁ। ଆଉ ତୃତୀୟରେ ଆମେ ଭଲଟା ବି ଦେଖୁଛେ ଖରାପଟା ବି ଦେଖୁଛେ। କିନ୍ତୁ ଚତୁର୍ଥରେ କ'ଣ, ଚତୁର୍ଥ ସ୍ତରକୁ ଯେତେବେଳେ ଯିବା ହବ ସେତେବେଳେ ଆମେ କ'ଣ ଦେଖିବୁ ନା, ଖରାପ ଭଲ ରହିଛି କିନ୍ତୁ କେବଳ ତାର ଭଲଟାକୁ ଦେଖିବୁ। ତ ପ୍ରଭୁପାଦ କହୁଛନ୍ତି ଏଇ ଭଲ ଗୁଣ, ଗୁରୁ ମହାରାଜ କହୁଛନ୍ତି ଏଇ ଭଲ ଗୁଣଟାକୁ କୀର୍ତ୍ତନ କର। ଗୁରୁ ମହାରାଜ ସେଥିପାଇଁ ମହାପ୍ରଭୁ କହୁଥିଲେ ଯେ ଭକ୍ତ ରୁଚି ପ୍ରତିଦିନ ଜଣେ ଭକ୍ତର ଭଲ ଗୁଣକୁ କୀର୍ତ୍ତନ କରିବେ। କୀର୍ତ୍ତନ କଲେ କ'ଣ ହବ ନା, ତା ମଧ୍ୟରେ ସେ ଭଲ ଗୁଣ ଗୁଡ଼ିକ ଆସିବ, ତାହେଲେ ସେ ଜପ କରିପାରିବ, ନହେଲେ ସେ ଜପ କରିପାରିବନି। ଗୁରୁ ମହାରାଜ କହୁଛନ୍ତି ଆମେ ଷୋଳମେଳା ଜପ ଠିକ ଭାବରେ କରିପାରୁନୁ, କାହିଁ କରିପାରୁନୁ ଜାଣିନାହାନ୍ତି। ଆମେ ଏଇ ଯେ ତିନିଟା ସ୍ତରରେ ଅଛୁ, ଏ ତିନିଟା ସ୍ତରର ଲୋକ ଆପଣମାନେ ନିଜେ ନିଜେ ବିଚାର କରନ୍ତୁ ମୁଁ କୋଉ ସ୍ତରରେ ଅଛି, ବିଚାର କରି ଦେଖନ୍ତୁ ମୁଁ କ'ଣ ଷୋଳମେଳା ଠିକ ଭାବରେ ଜପ କରୁଛି, ପଚାରନ୍ତୁ ନିଜକୁ। ନିଜ ନିଜକୁ ବିକାଶ କରନ୍ତୁ, ପଚାରନ୍ତୁ ଯେ ମୋର ଷୋଳମେଳା କେବଳ ମାଳା ମୁଁ ଟାଣି ଦେଉଛି ନା ହରେକୃଷ୍ଣ ହରେକୃଷ୍ଣ କହୁଛି, ମୁଁ ଠିକ ଠିକ ଭାବରେ କି ମାଳା ଜପ କରୁଛି। ଯଦି ଆମେ ଠିକ ଠିକ ଭାବରେ ମାଳା ଜପ ଅଭ୍ୟାସ କରିବୁ ତାହେଲେ ଗୁରୁ ମହାରାଜ କହୁଛନ୍ତି ସେ କେବଳ ଭକ୍ତର ଗୁଣ ଦେଖିବ। ତେଣୁ ଆମେ ନିଜେ ନିଜ ସ୍ତରକୁ ବିଚାର କରିବା ପ୍ରୟୋଜନ, ବୁଝିପାରୁଛୁ। ତାହେଲେ ଆମେ କ'ଣ କରିବା ଦରକାର ନା, ଭଲ ଜପ କରିବା ପାଇଁ ଚେଷ୍ଟା କରିବା ଦରକାର। ତାହେଲେ ଆମେ ଭକ୍ତର ଗୁଣ ଦେଖିବା ଦରକାର, ତାର ସବୁଦିନ ଜଣେ ଭକ୍ତର ଦୋଷ ନ ଦେଖିକିରି ଗୁଣଟାକୁ ବେଶୀ କହିବା ଦରକାର। ଦୋଷ ଥାଇପାରେ ଗୁଣଟାକୁ ବେଶୀ କହିବା, ତ ଆସ୍ତେ ଆସ୍ତେ ବେଶୀ ଗୁଣ କହୁ କହୁ ଦିନେ ଖରାପ ଗୁଣଟାକୁ ମୋ ପାଖରେ ବି ଚାଲିଯିବ, ତାର ଦୋଷଟା ଆଉ ଦେଖିବେନି। କିନ୍ତୁ ଆମେ ତ କେବଳ ଦୋଷ ଗାଇଛେ ଏବଂ କେବଳ ଦୁଇଟା ଜିନିଷ କହୁଛେ ଭଲ ମନ୍ଦଟାକୁ, ଏଣୁ କରିବା ହେତୁ ଆମେ ଆଡ଼ଭାନ୍ସ ହେଇପାରୁନୁ। ତ ସେଥିପାଇଁ ଗୁରୁ ମହାରାଜ ଆମମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ ଭକ୍ତମାନେ ସମସ୍ତ ବୈଷ୍ଣବମାନେ ବା ବିଶେଷ କରି ଗୃହସ୍ଥ ଭକ୍ତ, ବ୍ରହ୍ମଚାରୀ ଭକ୍ତ, ଯେ ଭକ୍ତ ହଉ ନା କାହିଁକି, ଆମେ ଯଦି ନିଜକୁ ଇସ୍କନର ଭକ୍ତ ହିସାବରେ ପ୍ରତିଷ୍ଠା କରିବା ପାଇଁ ଚାହୁଁଛୁ ତାହେଲେ ଜଗତରେ ଆମେ ପ୍ରଚାର କରିବୁ। ତ ଆମେ ଯଦି ପ୍ରଚାର କରିବୁ ତାହେଲେ ଲୋକମାନେ ଆମର ଆଚରଣକୁ ଦେଖିକିରି ଆକୃଷ୍ଟ ହେଇକିରି ଇସ୍କନକୁ ବେଶୀ ଭକ୍ତ ଆସିବେ। କିନ୍ତୁ ଆମେ ଯଦି ନିଜେ ସଂଶୋଧିତ ନ ହଉ ଲୋକମାନେ କ'ଣ ଦେଖିବେ, ଆମ ପାଖକୁ ଆସିବେ ପୁଣି ପଳେଇଯିବେ। ଆଉ ଅନେକ ଭକ୍ତ ଆସନ୍ତି ଏବେ ମନ୍ଦିରରେ ବି ରୁହନ୍ତି, ଆମର ନିଜର ପରସ୍ପର ମଧ୍ୟରେ ଆଚରଣ ଦେଖିକିରି ଆଉ ଆସନ୍ତିନି। କ'ଣ ପାଇଁ ଆସନ୍ତିନି ନା, ସେମାନେ ଏଇ ତ ଜଳ ଜାଗତିକ ବେପାର ସବୁ ଏଠିକି, ମନ୍ଦିର ଆସିକି ଆଉ ଲାଭ କ'ଣ, ହଁ ଘରକୁ ଚାଲ। ବା ଗୃହସ୍ଥ ଭକ୍ତ ବି ଅନେକ ସମୟ ସେମାନେ ବି ଘରେ ରହୁଛନ୍ତି, ତାଙ୍କର ବି ଆଚରଣ ଗାଁର ଲୋକ ଦେଖୁଛନ୍ତି, ଓ ଇସ୍କନ ଭକ୍ତ ଏଇଭଳିଆ ତାଙ୍କର କଥାବାର୍ତ୍ତା, ହଁ ସେମାନେ ଭଲ ପାଆନ୍ତିନି, ସେଠୁ ଉପରେ ଉପରେ ଦେଖାନ୍ତି ତିଲକ ପିନ୍ଧିକି ବହୁତ ଘୁରୁଛନ୍ତି। ଆଉ ବହୁ ଗାଁରେ ଲୋକମାନେ ଗୃହ ଇସ୍କନ ଭକ୍ତମାନଙ୍କୁ ନିନ୍ଦା କରୁଛନ୍ତି। ତ ସେଥିପାଇଁ ଗୁରୁ ମହାରାଜ କହିଲେ ଆମର ସାଧନାର ବେଶୀ ଉନ୍ନତି କରିବା ଦରକାର, ଆମେ ପରସ୍ପର ମଧ୍ୟରେ ସାଧୁସଙ୍ଗ କରିବା ଦରକାର, ଯିବା ଦରକାର, ଲୋକ ଦେଖିକିରି ଭାବି ହୋ ଏମାନେ କେତେ ବନ୍ଧୁତ୍ୱପୂର୍ଣ୍ଣ। ହଁ ଗୋଟେ ଜାଗାରେ ଏଟା ଚାର୍ଚ୍ଚ ଥିଲା, ଚାର୍ଚ୍ଚ ସେ ଚର୍ଚ୍ଚରେ ଚର୍ଚ୍ଚରେ ଲୋକମାନେ ଖ୍ରୀଷ୍ଟିଆନ ମାନେ ଚର୍ଚ୍ଚ ଅଛି ସେଠି ବହୁ ଲୋକ ଆସୁଥିଲେ, ଥରେ ବହୁ ଲୋକ ଆସୁଥିଲେ, କିନ୍ତୁ କିଛି ଦିନ ପରେ ଦେଖାଯାଉଛି ଆଉ କେହି ଲୋକ ଆସୁନାହାନ୍ତି। ତ ସେଠି ଯେ ସମସ୍ତ ଲିଡର ମାନେ ଥିଲେ ସେମାନେ ଦେଖୁଛନ୍ତି ଆଉ କେହି ଆସୁନାହାନ୍ତି। ତ ହଠାତ୍ କରିକି ଜଣେ ସେଇ ଖ୍ରୀଷ୍ଟିଆନ ମାନଙ୍କର ଜଣେ ଜ୍ୟେଷ୍ଠ ବ୍ୟକ୍ତି ଆସିଛନ୍ତି ସେ ଚର୍ଚ୍ଚକୁ, ଆସିକିରି ସେଠି ଯେଉଁମାନେ ପରିଚାଳନା କରୁଥିଲେ ସେମାନଙ୍କୁ କହିଲେ ଦେଖ ଯେ ତୁମ ତିନି ଜଣଙ୍କ ମଧ୍ୟରେ ତୁମେ ଯେ ପରିଚାଳନା କରୁଛ ତୁମ ମଧ୍ୟରେ ଜଣେ ଯୀଶୁଙ୍କର ଅତି ପ୍ରିୟ ଲୋକ ରହିଛନ୍ତି, এরকম কহিকিরি চালিগলে। তো নিজে নিজে সেমানে ভাবছেন যীশুঙ্কর প্রিয় লোক কি মুঁ হইনথিলি, সে মুঁ হইনথিলি, সেখানে মুঁ হইনথিলি, এরকম তাঙ্ক মধ্যে পরস্পর মধ্যে অন্য তুমি নিশ্চয় যীশুঙ্কর প্রিয় তা পাখু বেশি যাচ্ছ, সে না না মুঁ নুহে যীশুঙ্কর প্রিয় তুমি সেটা সে তা পাখু যাচ্ছ, না না মুঁ নুহে তুমি, এরকম করে তিন জন মধ্যে পরস্পর আদান প্রদানটা এমনি দেখ লোক মানে ধরে এই তিন জন পরস্পর মধ্যে এত আদান প্রদান করছেন তো আবার লোক মানে আসবা আরম্ভ করছেন আসি আসি পুঁ আবার চার্জটা আম নামট সংঘ বা গৃহস্থ ভক্ত যেটা আমি অনেক গৃহস্থ ভক্ত আমি গাঁয়ে রয়েছে ইস্কন ভক্ত যেটা আমি গৃহস্থ ভক্ত বি গৃহস্থ ঘরকু যাও সেটিকে যা আসবা লোক মানে দেখবে আরে এই ইস্কন ভক্ত মানে কেতে প্রীতিশীল স্নেহ মমতাশীল তা ঘরকু সে যাই সেটি আদান প্রদান করছেন সেটি যাই কোণ করবো কৌন সহানুভূতি মনোভাব নিয়ে পরস্পর মধ্যে যা দ্বারা গাঁর লোক ভাবে না এমানে খুব ভদ্র লোক এমানক সহ মুশিবি কমিটি মিশিবি সে আসবে তো সেই পরস্পরকু আমাকে আদান প্রদান করা এমিতি পড়ব জনক জনক শ্রেষ্ঠ করা পড়ব তাহলে কোণ আমি নিজে নিজে মধ্যে লোক মানে বি বেশি আসবে তো গুরুমান কহিল এটা আমাকে শিখবা পড়ব অভ্যাস করা পড়ব এবং সাধুসঙ্গ মধ্যে গ্রহণ করা পড়ব আমি কেন শুনিকি কানরে বাহার করেদেলে হবে আমি খারাপ জিনিসটাকে নিয়ে ভিতরে রাখছে কিন্তু ভালো জিনিসটাকে আমি গ্রহণ করু না সেপরে আমার সিদ্ধি হওনি সাধুসঙ্গের সিদ্ধি হওয়া দরকার কিন্তু সিদ্ধি হওনি তো এটা গোটা বক্স নিয়ে আসবো আপনার গামলা নিয়ে আস রেডি আছে এটি সামনে রকম তো সে কাগজ গুলো দিয়ে দিও দুটি তাহলে দিয়া হয়েছে গড়ি দিয়া হয়েছে তো যে মানে না দিয়েছেন সেমানে আস ছিড়াল সেমানে ছিড়াল চালি আসুন সামনে তুমি আগে আস এটি জায়গা রকম এটি গোটে ভোট হব ভোট কি ইলেকশন রে প্রধানমন্ত্রী হবে না রাষ্ট্রপতি হবে না সেকেন্ডারি এটি রক্ষ যেমন নাম দিয়েছে বলে দিও তো এবার পড়ে আস তুমি সেই ফোনটা এবার নিয়ে আস সেটি রক্ষ আর যেত জন নাম দিয়েছেন ছিড়া হল উজ্জ্বল করুন আপনার না দিয়েছেন তারা সারি যেমন না দিয়েছেন পাখু আসুন মঝিরে সেটা রাখন্তু মঝিরে রাখন্তু আর ছিড়া হয়েকি মু এক দুই তিন কহিবি তো আপন যেতে শীঘ্র পারিবে আপনকর নাটক নেবে যেতে শীঘ্র পারিবে কিন্তু কাগজ বক্সটা ছিড়িবনি এই বক্সটা ছিড়িবনি কিন্তু কাগজটা নেওয়ার পড়িব আর যেতে শীঘ্র আপনার নামটা নিয়ে পারিবে আপনি সে রখুন এই মাইক ফোন গুলি রখুন তাঙ্ক মঝিরে রখ চারি পাখে ছিড়া হ আপন মানে নিজের নাটাকু যেতে শীঘ্র মানে এক সেকেন্ড মধ্যে বক্সটা ছিড়িবনি কিন্তু নেওয়া পড়ব ঠিক আছে ছিড়াইছি মন্দ ফটাইবেনি ছিড়াই গেল আগে ছিড়া হন এক দুই তিন এক সেকেন্ড মধ্যে নেই ছিড়াই যান ছিড়া হন সঙ্গে সঙ্গে যেটা আপনার পাইছেন ছিড়া হন ছিড়াই কুহন্তু জন জন কুহন্তু আপনার না পাইছেন আপনার না পাইছেন আপনার না পাইছেন আপনার না পাইছেন তুমি না পাইছ কে পাইছেন কে পাইলেন তো কোন করলে সমস্ত এই নাটা পাই পাইবে এই সাইড কা শুন আপন মানে উত্তর দেবে সেমান এমানে কেহি তাঙ্কর না পাই না পাকু সাইড ওয়াল ধর কোন করলে সেমানে সমস্ত তাঙ্কর নিজর নাম পাই পারিবে যে মানে বসছন্তি শ্রোতা ভক্ত মন্ডল সমস্ত কইবে হাত উঠি তুমি না সেমান লোক উজ্জ্বল গৌরাঙ্গ না আর কে হাত উঠে ମାୟାପୁର ଯାଇଥିଲେ ସେମାନେ କେହି କହିପାରିବେ କେହି କେହି କରୁନାହାନ୍ତି କଣ ମାତାଜୀ ମାତେ ଯଦି ଦଶ ଜଣଙ୍କର ଯଦି ଏକତା ରହିବ ତାହେଲେ କେମିତି ଏକତା ହେବେ କୁହନ୍ତୁ ଏକତା କେମିତି ହେବେ କଣ ଆଲୋଚନା କରିବେ ନା ଏଇ ନାଁ ଗୁଡିକ ସେମାନେ ନିଜେ ପାଇନାହାନ୍ତି ଏଇ ନାଁ ଗୁଡିକ କେମିତି ସେମାନେ ପାଇବେ ମୁଁ କହୁଛି ଏମାନେ ନିଜେ ନାଁ ପାଇନାହାନ୍ତି ଏମାନେ କେମିତି ନାଁଟା ପାଇବେ ନିଜର ନାଁଟା କେମିତି ପାଇବେ ମାତାଜୀ ମାୟାପୁର ଯାଇଥିଲେ ଯାଇନଥିଲେ ଠିକ ଅଛି ମାତାଜୀ କୁହନ୍ତୁ କେମିତି ପାଇବେ ନା ଏ ପଛରେ
ମାତାଜୀ
ଠିକ ଅଛି କୁହନ୍ତୁ କୁହନ୍ତୁ ଛିଡ଼ା ହେଇ ଏଇ କାଗଜଟା ସମସ୍ତେ ନା ପାଇନାହାନ୍ତି ନିଜେ ନାମ ଦେଇଥିଲେ କି ନିଜ ନାମ ତ ଦେଇଥିଲେ କି ନାହିଁ ତ ସେଇ ନାମଟା ଏମାନେ ପାଇନାହାନ୍ତି କେହି ସେମାନେ କେମିତି ତାଙ୍କର ନିଜର ନାମଟା ପାଇବେ ଏଇଠୁ ଏଇ କାଗଜ ଗୁଡିକୁ ତାଙ୍କର ନିଜର ନାମ କେମିତି ପାଇବେ ସେଟା ମୁଁ ଜାଣିତେ ଚାହୁଁଛି ଆଉ କେହି ଏଠି ଆସି କୁହ ଏଠି
ସାମ୍ନାରେ
କହିବେ ସେ କହୁଛନ୍ତି ଯେତେ ପର୍ଯ୍ୟନ୍ତ ଗୁରୁଙ୍କ ପାଖରେ ଦୀକ୍ଷା ନ ପାଇବେ ସେମାନେ ନାମ
ପାଇପାରିବେ
ଧନ୍ୟବାଦ ବସନ୍ତୁ ଆଉ କେହି ମାତାଜୀ କୁହନ୍ତୁ ଉଜ୍ଜଳ ସାହୁ ସେ ଯଦି କହିବେ ଉଜ୍ଜଳ ସାହୁ ମହାଶୟ ଆପଣ ଉଜ୍ଜଳ ସାହୁ ମହାଶୟ କିଏ ତ ଉଜ୍ଜଳ ସାହୁ ମହାଶୟକୁ ନାମ ଦିଅ ତାପରେ ଆପଣ କୁହନ୍ତୁ ଗୋଟେ କୁହନ୍ତୁ ଶରଦ ଦାସ କିଏ ତୁମେ ନିଅ ତୁମେ କଣ ପାଇଛ
ଭକ୍ତ ପରିଡ଼ା
ଭକ୍ତ ପରିଡ଼ା କିଏ ଭକ୍ତ ପରିଡ଼ା ଦିଅ ତାପରେ କୁହନ୍ତୁ ଆପଣ କଣ ନାଁ ପାଇଛନ୍ତି ତ୍ରିଭୁବନ ସୁନ୍ଦର ଦାସ କିଏ ତାଙ୍କୁ ଦିଅ ତୁମେ କଣ ପାଇଛ ଗୋପାଳ ଭଟ୍ଟ ଦାସ ତାପରେ ଆପଣ କଣ ପାଇଛନ୍ତି କାହା ନାଁ ପାଇଛନ୍ତି ନୀଳମାଧବ ଦାସ ଦେଇଦିଅ ତାଙ୍କ ଆପଣ ଆପଣ କଣ ପାଇଛନ୍ତି ତାଙ୍କୁ ଦେଇଦିଅନ୍ତୁ ନାଁ ଘୋଷଣା କରିକି ଦିଅନ୍ତୁ ବିଶ୍ୱନାଥ କିଏ ତାଙ୍କୁ ଦିଅନ୍ତୁ ବିଶ୍ୱନାଥ ମହାଶୟ ତାଙ୍କ ନାମ ଘୋଷଣା କରନ୍ତୁ ଠିକ ଅଛି ଏଥର ସମସ୍ତେ ସମସ୍ତେ ନାମ ପାଇଛନ୍ତି କେମିତି ପାଇଲେ ଏଠି ଯଦି ଜଣେ ଅନ୍ୟର ନାମ ଦିଏ ନାମ ଘୋଷଣା କରେ ଜଣକୁ ଯଦି ସମ୍ମାନ ଦିଏ ଯେ ଆପଣ ଅମୁକ ବ୍ୟକ୍ତି ତାହେଲେ ସେ କି ତାଙ୍କୁ ବାଦ ଦେଇଦେବେ କହିବେ ନା ଆପଣ ଅମୁକ ବ୍ୟକ୍ତି ହଁ କି ନା କହିବେ କି ନାହିଁ ବୁଝିପାରୁଛନ୍ତି ଯଦି ମୁଁ ଜଣକୁ ସମ୍ମାନିତ କରେ ଯେ ଆପଣ ଅମୁକ ବ୍ୟକ୍ତି ଶ୍ରେଷ୍ଠ ବ୍ୟକ୍ତି ଜ୍ୟେଷ୍ଠ ବ୍ୟକ୍ତି ସେଥିରେ ସେ କଣ ତାଙ୍କୁ ନାମ ଧରି ଆଉ ଜଣେ ସେ କଣ କହିବେ ଆପଣ ଆଉ ଜ୍ୟେଷ୍ଠ ବ୍ୟକ୍ତି ଶ୍ରେଷ୍ଠ ବ୍ୟକ୍ତି ଏବଂ ପରସ୍ପର ମଧ୍ୟରେ ଆମେ ଯଦି ଅନ୍ୟକୁ ନାଁ ଦଉ ଅନ୍ୟକୁ ନାମ ଦେବା ଦ୍ୱାରା ତାହେଲେ ଆମେ ନିଜର ନାମ ପାଇଛେ କି ଆମେ ଯେ ନାମ ଖୋଜୁଥିଲେ ପାଇଲି ଆମେ ଏଠି ନିଜର ନାମ ଖୋଜୁଥିଲୁ କି ନାହିଁ କିନ୍ତୁ ପାଇଲେ କି ତ ଆମେ ନିଜେ ନାମ ଖୋଜିଲେ ପାଇବାନି କୌଣସି ଦିନ ଅନ୍ୟକୁ ନାମ ଦେଲେ
ନିଜ ନାମ ଆସିବ। ଏଇ ଶିକ୍ଷା ମଧ୍ୟରେ ଆମେ ଏଇଟା କି ବୁଝିପାରୁଛୁ, ତେଣୁ ଆମ ନାମଟରେ କଣ ଶିଖିବା ଦରକାର, କଣ କରିବା ଦରକାର, ସବୁ ସମୟ ଅନ୍ନକୁ
ସମ୍ମାନ
ଆମେ ଏଇଟା ଶାସ୍ତ୍ରରେ କହୁଛୁ, ତେଣୁ ଏଇଟା କରିକି ଦେଖିବାର ଉଦ୍ଦେଶ୍ୟ। ଶାସ୍ତ୍ର କଥା ଆମେ ଶୁଣୁଛୁ କରୁନୁ, କିନ୍ତୁ ଏଇଟା ପ୍ରାକ୍ଟିକାଲ ଏଇଟା ଦେଖାଣିଆ ହେଲା ନାଟକ ଭଳିଆ, ଯେ ଆମେ ଯଦି ଅନ୍ନକୁ ନାଁ ଦଉ ତାହେଲେ ଆମେ ପାଇଯିବୁ, ମୋର ନାମଟା ଅଟୋମେଟିକ ଆସିବ। ତ ଏମାନେ ଅଟୋମେଟିକ ତାଙ୍କ ନାଁ ପାଇଲେ, ପାଇଛନ୍ତି, ତାଙ୍କୁ ଚେଷ୍ଟା କରିଥିଲେ ପାଇନାହାନ୍ତି। କିନ୍ତୁ ଏଇ ଜଗତରେ ଆମେ ସମସ୍ତେ ଚେଷ୍ଟା କରୁଛୁ ନାଁ ପାଇବା ପାଇଁ, କିନ୍ତୁ କୌଣସି ନାଁ ଆମେ ପାଇବୁନି। ଆଉ ଯଦି ମାରାମାରି କରିକି ପାଇବୁ ବି ତାହେଲେ ଲୋକମାନଙ୍କ ପାଖରୁ ଆମେ ସମ୍ମାନିତ ହବୁନି, କିଛି ଦିନ ପରେ ସେଟା ବି ପଡ଼ିଯିବ, ନଷ୍ଟ ହେଇଯିବ, ହବ କି ନାହିଁ। କିଛି ଦିନ ପରେ ଲୋକ ଦେଖିବେ ମୁଁ ଜୋର କରିକି ନାମ ନେଲି, ଜୋର କରି ସଭାପତି ହେଇଯାଇଛି, ତ କିଛି ଦିନ ପରେ ଅନ୍ୟ ଲୋକମାନଙ୍କ ସହିତ ମୋର ଆଦାନ ପ୍ରଦାନ ରହିବନି, ସମସ୍ତେ ମତେ ଛଟାଇ କରିଦେବେ। ତ ସେଟା ଭଲ ନା ଆମେ ସମସ୍ତ ସମସ୍ତଙ୍କୁ ସମ୍ମାନିତ କରିକିରି ନିଜେ ସେବାରେ ଯୁକ୍ତ ରହିବାଟା ଭଲ, କଣଟା ଭଲ, ସମସ୍ତେ ସମ୍ମାନିତ କରିକି ରଖିବାଟା ଭଲ। ସେଥିପାଇଁ ଠିକ ଅଛି ବସନ୍ତୁ, ତୁ ନାମ ହଟ ସଂଘ ହଉ ଆମର ମନ୍ଦିର ହଉ ଯେଉଁଠି ହଉ ନା କାହିଁକି, ଏଗୁଡ଼ିକ ଶିକ୍ଷା ଦିଆହଉଛି ମାନେ କ'ଣ, ଆମେ ଅଭ୍ୟାସ କରିବା, ଅନ୍ୟକୁ ସମ୍ମାନିତ କରିବା ପାଇଁ ଅଭ୍ୟାସ କରିବା। ମତେ ତ ଯେତେବେଳେ କିଏ ସମ୍ମାନିତ କଲାନି ନା, ମୁଁ ତ ଏଇଟା ଶିଖିକି ଆସିଥିଲି, ସେ ସମ୍ମାନ କରିନି, ମନରେ ଆମର କଷ୍ଟ ଆସିବ, ଏଇଟା କଳିଯୁଗର ଲକ୍ଷଣ, ମନରେ କଷ୍ଟ ଆସିବ। କିନ୍ତୁ ଶାସ୍ତ୍ରରେ କୁହାହେଇଛି କ'ଣ, ଅଭ୍ୟାସ ନା ବୈରାଗ୍ୟ ନ, କୃଷ୍ଣ କହୁଛନ୍ତି ନା ଅଭ୍ୟାସ ଏବଂ ବୈରାଗ୍ୟ, କାହିଁକିନା ମନଟା ଆମର ଦୁଷ୍ଟ, ମନଟା ଏଇଟା ଚାହେଁ, କିନ୍ତୁ କୃଷ୍ଣ କହୁଛନ୍ତି ଅଭ୍ୟାସ କର ଆଉ ବୈରାଗ୍ୟ। ବୈରାଗ୍ୟ ମାନେ କ'ଣ, ବୈରାଗ୍ୟ ମାନେ କ'ଣ ଜାଣିଛନ୍ତି, ବିଶିଷ୍ଟ ଅନୁରାଗ ବିଷୟ ବିରାଗ, ତାମାନେ ବିଶିଷ୍ଟ ବସ୍ତୁ ଯେଟା କୃଷ୍ଣ ସମ୍ପର୍କିତ ଜିନିଷରେ ଆମକୁ ଅନୁରାଗ କରିବାକୁ ପଡ଼ିବ, ଆଉ ଯେଟା ନୁହେଁ ସେଟାକୁ ବିରାଗ କରିବାକୁ ପଡ଼ିବ। ଯେମିତି ମତେ ଆମେ କୃଷ୍ଣ ସେବା ପାଇଁ କିଛି ପଦବୀ ମଧ୍ୟ ପାଉଛେ, କିନ୍ତୁ ଜଳଜାଗତିକ ପ୍ରତିଷ୍ଠା ଆକାଂକ୍ଷୀ ହବନି, ଆମକୁ ଭଗବତ ଭକ୍ତିର ଗୁଣ ପାଇଁ ଅଭ୍ୟାସ କରିବାକୁ ପଡ଼ିବ। କେମିତି ମୁଁ ଭଗବତ ଭକ୍ତିର ଗୁଣ ଗୁଡ଼ିକ ଉତ୍ତୀର୍ଣ୍ଣ କରିବି, ମାନେ ଗୁଣରେ ଅଧିଷ୍ଠିତ ହେବି, ଆଉ ଗୁଣ ଗୁଡ଼ିକ ଅର୍ଜନ କରିବି, ସେଥିରେ ମତେ ଚେଷ୍ଟା କରିବାକୁ ପଡ଼ିବ। ତ ସେଥିପାଇଁ ଅନୁରାଗ, ସେଟାକୁ ଅନୁରାଗ କରିବାକୁ ପଡ଼ିବ। ଆଉ ଯେଗୁଡ଼ିକ ଭଗବତ ଭକ୍ତି ଗୁଣରେ ମତେ ବାଧା ଦିଏ, ଖରାପ ଜିନିଷ ଗୁଡ଼ିକ, ସେଗୁଡ଼ିକ ତ୍ୟାଗ କରିବାକୁ ପଡ଼ିବ, ସେଥିପାଇଁ ଅଭ୍ୟାସ। ଏଥିପାଇଁ କୃଷ୍ଣ ଅଭ୍ୟାସ ନ ଆଉ ବୈରାଗ୍ୟ ନ, ଏ ଦୁଇଟା ଜିନିଷକୁ ଯଦି ଆମେ ନ କରିବୁ ତାହେଲେ ହବନି। ତ ଆମକୁ ନିଜକୁ ପ୍ରଶ୍ନ କରିବାକୁ ପଡ଼ିବ ଯେ ମୁଁ କେତେ ବର୍ଷ ଧରି ଦୀକ୍ଷା ନେଇଛି, ମୁଁ କେତେ ବର୍ଷ ଧରି ଏଇ ସମସ୍ତ ଜିନିଷରେ ରହିଛି, ମୁଁ କ'ଣ ଆଉ ଏତେ ଦିନ ଧରି ଏଇଟା ହିଁ କରୁଛି, ଏଇଟା ହିଁ ରହିଯିବ କି। ସେଥିପାଇଁ ଗୁରୁମାନେ ମନ ସହିତ କଥା କୁହ, ମନ ସହିତ କଥା କୁହ, ନିଜେ ନିଜେ ପ୍ରଶ୍ନ ପଚାର, ତାପରେ ନିଜେ ଶିଖ ଏବଂ ଅନ୍ୟ ଭକ୍ତମାନଙ୍କୁ ଶିଖାଅ, ନିଜେ ଶିଖିବ ଅନ୍ୟକୁ ଶିଖାଅ। ସେଥିପାଇଁ କିଛି କିଛି ଆମର ଭୁଲ ଆସିବ, ଏ ସମସ୍ତ କରିବା ଦ୍ୱାରା ଭୁଲ ଆସିବ, ଆସିବନି ନୁହେଁ। ଆମେ କେଉଁଠି ରହିଛେ, ଏ ଜଳ ଜଗତରେ ରହିଛେ, ଏ ଜଳ ଜଗତରେ ତିନିଟା ଗୁଣ ଅଛି, କିନ୍ତୁ ଆମେ ଏଇ ଗୁଣରୁ ସମ୍ପୂର୍ଣ୍ଣ ମୁକ୍ତ ହେଇପାରିଲେ, ଏଟା ଆସିବ, କିନ୍ତୁ ଆମକୁ ଚେଷ୍ଟା କରିବାକୁ ପଡ଼ିବ ଏଇ ଗୁଣରୁ ମୁକ୍ତ ହେବା ପାଇଁ। ଏଇ ଗୁଣରୁ ମୁକ୍ତ ହେବାର ଉପାୟଟା କ'ଣ, କ'ଣ ଉପାୟ, ଭଗବତ ଗୀତାରେ କୃଷ୍ଣ କ'ଣ କହିଛନ୍ତି, ଗୁଣରୁ ମୁକ୍ତ ହେଇକିରି ଆମେ ବ୍ରହ୍ମଭୂତ ସ୍ତରକୁ ଆସିବା ପାଇଁ ଚେଷ୍ଟା କରୁଛେ। ସେଟା ଚେଷ୍ଟା ନ କଲେ ହବନି, ସେଟା ଚେଷ୍ଟା କରିବାକୁ ପଡ଼ିବ। ଦୀକ୍ଷାର ଉଦ୍ଦେଶ୍ୟ ହେଉଛି ଆମେ ସମନ୍ୱୟ ଅଭିନୟ ପ୍ରୟୋଜନ, ଯେ ଶୁଦ୍ଧ କୃଷ୍ଣ ପ୍ରେମ ଭକ୍ତି ଲାଭ କରିପାରିବୁ, ସେଥିପାଇଁ ଆମେ ଦୀକ୍ଷା ନେଇଛେ। ତ ସେଥିପାଇଁ ଆମକୁ ଅଭ୍ୟାସ କରିବାକୁ ପଡ଼ିବ ଯେ ସମସ୍ତ ଦ୍ୱନ୍ଦ୍ୱରୁ ମୁକ୍ତ ହେବାକୁ ହବ। ତ ଦ୍ୱନ୍ଦ୍ୱରୁ ମୁକ୍ତ ହେବାକୁ ହେଲେ କ'ଣ କରିବାକୁ ପଡ଼ିବ ନା, ଗୁଣରୁ ମୁକ୍ତ ହେବାକୁ ପଡ଼ିବ। ଏଇ ଦ୍ୱନ୍ଦ୍ୱ ମୋହ ଏସବୁ ଗୁଣ ମାଧ୍ୟମରେ ପ୍ରକାଶ ହୁଏ, ଗୁଣରେ ଆସି ରହିଲେ ଦ୍ୱନ୍ଦ୍ୱ ଆସେ, ସିଏ ମୋର ଶତ୍ରୁ ଏ ମୋର ମିତ୍ର ଏଇଭଳିଆ ଆସେ, ଗୁଣ ପ୍ରଭାବ ଦ୍ୱନ୍ଦ୍ୱଟା ଆସିଯାଏ, ତେଣୁ ସେ ଗୁଣରୁ ଆଗେ ମୁକ୍ତ ହେବାକୁ ପଡ଼ିବ। ତ ସେଟା କୃଷ୍ଣ 14 ଅଧ୍ୟାୟ ଗୀତା କେତେ 26 ନମ୍ବର ଶ୍ଳୋକରେ କ'ଣ କହିଛନ୍ତି, କାହିଁ ମନେ ଅଛି, ମାମ ଚ ଯୋ ଅବ୍ୟଭିଚାରେନ ଭକ୍ତି ଯୋଗେନ ସେବତେ ସଗୁଣାମ ସମତିତୈତାନ ବ୍ରହ୍ମ ଭୂୟାୟ କଳ୍ପତେ। ତ ଆମକୁ ଅବ୍ୟଭିଚାରୀ ଭକ୍ତି କରିବାକୁ ପଡ଼ିବ। ଅନେକ ସମୟ ଆମେ କ'ଣ କରୁଛୁ ନା, কৃষ্ণ ভক্তিরে আসছু, দীক্ষা নেইছু, কিন্তু আমি জড়জাগতি যে সমস্ত কিছু পাইবা পাই গুণাবলী রয়েছে, যে গুণ সত্যগুণ রজগুণ তমগুণ, আমি হয়তো দেবতা পাখ যাচ্ছি। মু শুনিলি ওড়িশার অনেক ভক্ত না চাল দেবতা পাখটা ইয়ে করি মানত করছে, অনেক বিক্ষিত ভক্ত মানত করছেন দেবতা মানুষ ভাবে, দেবতা মানে তো গুণ মধ্যে অনেক, আমি দীক্ষিত ভক্ত গুণর মুক্ত হবু না দেবতা পাখ যাচ্ছে, সেটা অনন্য ভক্তি নুহে, সেটা অব্যভিচারী ভক্তি নুহে, সেটা ব্যভিচারী ভক্তি। তো ব্যভিচারী ভক্তিরে কৌশি দিন আপনার গুণমুক্ত হয়ে পারবে আর কৌশি দিন যে আনন্দ আমি চাহছু সেটা পাইপারি, হয়তো অনিত্য জিনিস আসব কিছু মুক্ত হবে রোগর, কিন্তু আবার গোটে রোগ আসব, আপনার দেবতা পাখ গেলে কিছু রোগর মুক্ত হলে কিন্তু আবার আসব, সেই আমি কৃষ্ণ পাখে অনন্য ভক্তি মানে কেবল কৃষ্ণ চরণের আত্মসমর্পণ, তো সেটা কুহচ্ছে অব্যভিচারী ভক্তি। আর ব্যভিচারী ভক্তি ঠিক যেমন জনে পুয় বিবাহ করছে গোটে ঝিউক, সে পুরুষ ব্যক্তি সে যদি অন্য মহিলা সহ মিশে তা কন কুয়া হব ব্যভিচার করছ, সে ঝিউটা যদি অন্য পুরুষ সহ মিশে তা কুহচ্ছে ব্যভিচারিণী কুয়া হব না, তা স্বামী সহ রহবাটা হচ্ছে অব্যভিচার। ঠিক সেইভাবে জীব হচ্ছে কৃষ্ণকর অংশ বিভিন্ন অংশ, আর কৃষ্ণক সহিত সেবা করিবাটাই হচ্ছে অব্যভিচার, আর সেটা ন করিবা দ্বারা আমি গুণর মুক্ত হয়ে পারু, তেণু সদ্গুরু দীক্ষা দিয়েছেন আমাকে এই গুণর মুক্ত হওয়া পাই, সেই কৃষ্ণ সহিত সম্বন্ধ স্থাপন অন্য কাহ সহ নুহে, সেই গুরুমার কুমার প্রতিদিন ভক্ত মানে সাধু সঙ্গ করবে প্রতিদিন, আমি নিজে প্রশ্ন করতু আমি কি প্রতিদিন সাধু সঙ্গ করছে, যেজন অনেক আপনার প্রতিদিন সাধু সঙ্গ করছেন, কতজন করছেন প্রতিদিন সাধু সঙ্গ কেমিতি করছেন, হ্যাঁ প্রতিদিন সাধু সঙ্গ কেমিতি করছেন, প্রতিদিন ঝিউ পুয়কু নেইকি বসিকি তুলসী সামনারে বসিকি সাধু সঙ্গ করিবা পড়ব, তো সাধু সঙ্গ মানে কম শুনিলু অনুগমন করিবা, তা আমাকে সাধু সঙ্গ আমি করছে নিত্য, অনেক গুরুমা যে নিত্য ভক্ত মানে গ্রন্থ পাঠ করু না, সাধু মানকর চরিত্র কথা শুনু না এবং সেটা শুনিকি বিচার করু না গ্রহণ করু না, সেই আমার মধ্যে দ্বন্দ্ব রয়ে যাচ্ছে গুণর প্রভাব রয়ে যাচ্ছে, তাহলে সাধু সঙ্গে ভগবৎ ভক্তি আমি শিখু, আর ভক্তি যেতে আমি কৃষ্ণ সেবার যুক্ত হব আস্তে আস্তে আমার মধ্যে জড় গুণর প্রভাবটা কমিব, আমি যে কৃষ্ণ সেবা করছু সেটা কেমিতে আমি বুঝিপারি না, আমার মধ্যে কিছু কিছু খারাপ জিনিস যেটা আগুর লা মু জনক দেখি পারু নথিলি সেটা এবে তা পাখ মু যাওছি, হয়তো ঘনিষ্ঠ এত হয়নি কিন্তু পাখ যাওছি কেমিতে অছু খালি এমনি মিশুছি, তাহলে জানিবে মোর ভক্তিটা বড়ছি, কিন্তু মু একদম যাওনি একদম তাকে ধিকার দেউছি তা না রে ছড়ুছি খারাপ এটা ভক্ত না রে, কিন্তু জানিবা পড়িব মু ভক্ত সঙ্গ নিত্য করুছি ঠিকই কিন্তু মু গ্রহণ করুনি সেদিন মোর সিদ্ধি হয়নি, তোমার আস্তে আস্তে গুরুমার তোমার আস্তে আস্তে কমুছি মানে ভগবান তোমার সেবা গ্রহণ করছেন, তুমি সাধু সঙ্গে ভক্তি লাভ করছ ভক্তি মানে সেবা, তো সেই সেবাটা যদি কৃষ্ণ গ্রহণ করছেন তাহলে তোমার খারাপ গুণগুলিক নিজ মধ্যে আপে আপে যাচ্ছে আস্তে আস্তে যাচ্ছে, আমি কালি বা পরশুদিন কৌছিল গোটে উদাহরণ, গোটে ভক্ত 84 রে তাকে মো লাইফ মেম্বর করলি মায়াপুরে, সে ভক্ত হয়েছিলেন 84 নন্দ কৃষ্ণ প্রভু, হ্যাঁ সে ভেটেনারি সার্জন, সে আসছে থরে বন্যা হয়ে যাইছে 84 বন্যা হয়ে যাইছে, তো সে আসছিলেন গোশালা দেখা কিন্তু সে সরকারি ডাক্তার, তো আসিকি সেটা মু চক্রভ্রমণ আমার তোলে তো চক্রভ্রমণ তোলে তো বন্যা হয়ে গেলে তো জল হয়ে যাওয়া আপনার যে পুরোনা ভক্ত সে জাঁচি না আমার মেলা হলে বি চক্রভ্রমণে যাই তোলে রোলে, তো সে আসছিলেন তো উপরে আসি দেখা করছেন, বলে আপনার লাইফ মেম্বর হতু তাহলে কত টাকা সেতু লা কে 84 মনে হচ্ছে না না কম 3,333 টাকা লা, তো সেতু সে কে মু হয়েছি তাহলে হয়েগলে, তাপরে তাঁক বিবাহ করে নিল যুবক, তো কিছুদিন পরে সে বিবাহ হল, তো বিবাহ হওয়ার পরে তাঁর স্ত্রী নিয়ে আসছেন, ସ୍ତ୍ରୀକୁ ନେଇକି ଆସିକିରି ଗୁରୁ ମହାରାଜ ସେତେବେଳେ ମାୟାପୁର ଥିଲେ, ତାଙ୍କୁ ଗୁରୁ ମହାରାଜ ପାଖକୁ ଦେଖା କରିବା ପାଇଁ ନେଇଯାଏ। ସେତେବେଳେ ବେଶୀ ଭକ୍ତ ନଥିଲେ, ନାମଟରେ ମାତ୍ର କେତେ ଜଣ ଥିଲେ, ମାତ୍ର 4-5 ଜଣ ଥିଲେ। ଭକ୍ତି ରାଘବ ସ୍ୱାଇଁ ମହାରାଜ, ଗରଙ୍ଗ ପାଇଁ ମହାରାଜ, ଆଉ ମୁଁ ଆଉ 2-3 ଜଣ ଥିଲେ, ବେଶୀ ନଥିଲେ ଭକ୍ତ। ତ ସେତେବେଳେ ଗୁରୁ ମହାରାଜ ପାଖକୁ ନେଇଯାଇଛି, ଗୁରୁ ମାୟାପୁର ଥିଲେ। ଗୁରୁ ମହାରାଜ କହିଲେ ଯେ ଏମାନେ ଆମର ଗୋଶାଳ ସେବା କରନ୍ତି, ନୂଆ ବିବାହ କରିଛନ୍ତି, ଆପଣ ତାଙ୍କ ଆଶୀର୍ବାଦ କରନ୍ତୁ। ତ ଗୁରୁ ମହାରାଜ ପଚାରିଲେ ଯେ ପ୍ରଥମ ସେ ଝିଅଟାକୁ ପଚାରିଲେ, ତତେ କ'ଣ ଭଲ ଲାଗେ, ତୁ କ'ଣ ଭଲ ପାଉ? କହିଲା, ମୁଁ ସିନେମା ସିରିଏଲ ଭଲ ପାଏ। ଓ, ତୁ ସିନେମା ସିରିଏଲ ଭଲ ପାଉ, ଠିକ୍ ଅଛି। ତ ଗୁରୁ ମହାରାଜ ପ୍ରସାଦ ଦେଲେ, ତାର କହିଲେ ମୁଁ ଗୋଟେ ଭିକ୍ଷା ତତେ ଚାହେଁ, ଦେବୁ? କହିଲେ କ'ଣ ଭିକ୍ଷା? ନା, ପ୍ରତିଦିନ ଗୋଟେ ମାଳା ଜପ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଏଇ ଗୋଟେ ମାଳା ଜପ କରିବୁ, ଏଇ ଭିକ୍ଷା ଦେବୁ। ଓ, ଆପଣ ଚାହୁଁଛନ୍ତି ଯେତେବେଳେ ଦେତ ଯାହାକୁ ପଡ଼ିବ, ତ ସ୍ୱାମୀ ସ୍ତ୍ରୀ ତାର ଜପ କରିବ। ତ ଗୁରୁ ମତେ କହିଲେ ଏମାନଙ୍କୁ ତୁ ମାଳା ଦେ, ତ ମୁଁ ତାଙ୍କୁ ନାମଟ ଚକ୍ରଭର ତଳେ ଆଣିକିରି ମାଳା ଦେଇକି ଜପ ଶିଖିଦେଲି। ତ ଶିଖିବା ପରେ ସେମାନେ ଚାଲିଗଲେ ଘରକୁ ପ୍ରସାଦ ପ୍ରସାଦ ଖାଇକି, ଆଉ ମଝିରେ ମଝିରେ ଆସନ୍ତି, ମୁଁ ପ୍ରସାଦ ଦେଉଥାଏ ଆଉ ସେମାନେ ବସିକି ଜପ କରୁଥାଏ ଏବଂ ଗୀତା ଭାଗବତରେ କଥା ଆଲୋଚନା କରୁଥାଏ। ତ 3 ମାସ ପରେ ଗୁରୁ ମହାରାଜ ଆବେଳେ ଆସିଛନ୍ତି, ତ ସେମାନେ ପୁଣି ଆସିଛନ୍ତି। ତ ଆସିଲେ ଗୁରୁ ମହାରାଜ ସେଇ କଥା ପଚାରିଲେ ଯେ ତତେ କ'ଣ ଭଲ ଲାଗେ, ସେ ଝିଅଟାକ ପୁଣି ସେ ଏକି କଥା ପଚାରିଛନ୍ତି, ତତେ କ'ଣ ଭଲ ଲାଗେ? ସେ କହୁଛି, ଆପଣଙ୍କୁ ଭଲ ଲାଗେ, ମୋତେ ଭଲ ଲାଗେ, ଆଉ କ'ଣ ଭଲ ଲାଗେ? ମାୟାପୁର ଭଲ ଲାଗେ, ରାଧାମାତ ଭଲ ଲାଗେ, ଆଉ କ'ଣ ଭଲ ଲାଗେ? ପ୍ରସାଦ ଭଲ ଲାଗେ, ଆଉ କ'ଣ ଭଲ ଲାଗେ? ଓଇ ଯେ ବିଗ୍ରହ ରାଧାମାଧବ, ଏଟା ଭଲ ଲାଗେ। ତ ଗୁରୁମା ସେତେବେଳେ କହିଲେ, ଦେଖ, ଯେତେବେଳେ ଆମେ ଭକ୍ତମାନଙ୍କର କଥାକୁ ଗ୍ରହଣ କରୁନବା ଏବଂ ସେଟାକୁ ଷ୍ଟାର୍ଟ କରିବା, ସେଇ ଭାବରେ ଯଦି ଅନୁଗମନ କରିବା, ତାହେଲେ କ'ଣ ହବ ନା ଆମର ଖରାପ ଗୁଣ ଗୁଡ଼ିକ ଚାଲିଯିବ। ଗୁରୁମା ସେତେବେଳେ ମନେ ରଖିଥିଲି, ତ ସିରିଏଲ ଭଲ ଲାଗୁନି? ନା ନା, ସିରିଏଲ ଖୋଲିବାର ଟାଇମ ପାଇନା, ପ୍ରଭୁ ତ ଭାଗବତ ଦେଇଛନ୍ତି ଆଉ ସେଟା ଶୁଣନ୍ତି, ମାଝେ ମାଝେ ମାୟାପୁର ଖାଲି ନେଇ ଆସିବେ, ଆଉ ଏ ପ୍ରସାଦ ମାୟାପୁର ଭକ୍ତମାନଙ୍କ ସହିତ ମିଶିବା, ଘରେ ଯାଇକିରି ଗ୍ରନ୍ଥ ଦେଖିବା ବା କିଛି, ଆଉ ସିନେମାଟା ଭଲ ଲାଗେ ନା, ଆଉ ପ୍ରସାଦ ପ୍ରତି ମୋତେ ଭଲ ଲାଗେ, ମଝିରେ ମଝିରେ ମୁଁ କୁହେ ପ୍ରସାଦ ନେଇ ଆସ, କାହାରିକୁ ପଠେଇ ପ୍ରସାଦ ନେଇ ଆସ ହେଲେ। ତ ଏଇଟା ଗୁରୁ ମହାରାଜଙ୍କ କଥାଟା ଗ୍ରହଣ କରିବା ଦ୍ୱାରା ଏଇଟା କୁହାଯାଉଛି ସାଧୁ ସଙ୍ଗରେ ସିଦ୍ଧି, ଲବ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହୁଏ। ଏଇଟା ଏଇ ଯେ ଗୃଣନ୍ତ ସଚେଷ୍ଟିତ ନ କାଳେନ ନା ଅତି ଦୀର୍ଘେନ ଭଗବାନ ବିଶତେ ହୃଦି, ଭଗବାନ ଯେ ହୃଦୟରେ ଅଛନ୍ତି ସେ ଛାଡ଼ା ଦେଇଛନ୍ତି, ଆର୍ ଭଗବାନ ହୃଦୟରେ ଆସିଲେ କ'ଣ ହବ? ଧୌତାତ୍ମା ପୁରୁଷ କୃଷ୍ଣ, ଯେ ଭଗବାନ କୃଷ୍ଣ ଯେତେବେଳେ ଆମ ହୃଦୟକୁ ଆସିବେ, ଧୌତାତ୍ମା ହୃଦୟରେ ସମ୍ପୂର୍ଣ୍ଣ ପରିଷ୍କାର ହେଇଯିବ। କୃଷ୍ଣ ଅଛନ୍ତି କିନ୍ତୁ ଆମେ ମଇଳା ହେଇକି ରହିଛୁ, ଭୁଲି ଯାଇଛେ, ସେଟା ସାଧୁ ସଙ୍ଗ ମାଧ୍ୟମରେ ପରିଷ୍କାର ହୁଏ, ପ୍ରକଟ ହୁଏ। ତ ସେଥିପାଇଁ ଆମକୁ ସବୁ ସମୟ ଗ୍ରୀଣନ୍ତୁଆ ସଚେଷ୍ଟିତ, ନିଜକୁ ଚେଷ୍ଟା କରିକି ଗ୍ରହଣ କରିବାକୁ ପଡିବ। ତ ଏଇ ମାତାଜୀ ଏବେ ବି ସୁଦ୍ଧା ସ୍ୱାମୀ ସ୍ତ୍ରୀ ଭଲ ଭକ୍ତ ହେଇକିରି ଅଛନ୍ତି, ଏବେ ବି ସୁଦ୍ଧା କୃଷ୍ଣ ସେବା କରିକି ଯାଉଛନ୍ତି, ତାଙ୍କର ମନପ୍ରୀତି ଏବେ ବି ସୁଦ୍ଧା ଗୁରୁ ପ୍ରତି ଆସୁଛନ୍ତି। ଗୁରୁ ମହାରାଜ ଆସିଲେ କେମିତି ଘରେ ରାନ୍ଧିକିରି ଗୁରୁ ମହାରାଜ ପାଖକୁ ନେଇଯିବି, ଗୁରୁ ମହାରାଜ ଖାଇବେ, ତାର ପୁଅ 2 ଜଣ ସେମାନେ ବି ଗୁରୁ ମହାରାଜ ପାଖକୁ ଦୀକ୍ଷା ନେଇକିରି ସେବା କରୁଛନ୍ତି, ତାଙ୍କ ମଧ୍ୟରେ କୌଣସି ଅହଙ୍କାର ଏବେ ବି ନାହିଁ। କାହିଁକି? ଏଇ ଯେ ଗ୍ରହଣ କରି ନେଇଛନ୍ତି ସେଇ ଯେ ମନବୃତ୍ତିଟା, ଗୁରୁ ସେବା ପ୍ରତି ଆସକ୍ତି, ତାଙ୍କର ଅନ୍ୟ ଖରାପ ଗୁଣ ଗୁଡ଼ିକ ଚାଲିଯାଇଛି। ସଂକଳ୍ପ ଭାଗବତ ସପ୍ତମ ସ୍କନ୍ଦ ପଞ୍ଚଦଶ ଅଧ୍ୟାୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ଆମେ ଗୋଟେ ଜିନିଷ ରଜତମ ଗୁଣ ଆମ ପାଖରୁ ଯିବ, ସତ୍ୱଗୁଣ ବୃଦ୍ଧି କଲେ ଆମେ କୌଣସି ସବୁ ସମୟ ସ୍ତ୍ରୀ ସଙ୍ଗ ପ୍ରତି ଆସକ୍ତ, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ କୌଣସି ଜାଗାରେ କୌଣସି ମହିଳାକୁ ଦେଖିଲେ ଆମେ ଆସକ୍ତ ହେଇପଡ଼ୁଛେ, ହଠାତ୍ ଆସକ୍ତ ହେଇପଡ଼ୁଛେ, କିନ୍ତୁ ଆମେ ଯଦି ସଂକଳ୍ପ କରିବା ଯେ ନା ମୁଁ ସ୍ତ୍ରୀ ଲୋକ ସହିତ ବାସ କରିବିନି, ତାହେଲେ ତୁମେ କୌଣସି ମହିଳା ଲୋକ ସାମ୍ନାରେ ଆସିଲେ ବି, ସୁନ୍ଦରୀ ରୂପ ଧାରଣ କରି ଗଲେ ବି ତୁମେ ଆସକ୍ତ ହବନି। ଯଦି ତୁମେ ସଂକଳ୍ପ କର ନା ମୁଁ କୌଣସି ସମୟ କୌଣସି ଦିନ ସ୍ତ୍ରୀ ଲୋକ ସହିତ ଏକ ସହିତ ବାସ କରିବିନି, ଏଇ ସଂକଳ୍ପ କର, ତାହେଲେ ସ୍ତ୍ରୀ ଲୋକ ଯଦି ସାମ୍ନାରେ ସୁନ୍ଦରୀ ସ୍ତ୍ରୀ ଲୋକ ଚାଲିବେ ବି, তুমি আসক্ত হবে না, সেটি ভোগ করিবা পাই প্রবণতা আসবে না। এরকম গোটে গোটে জিনিসরে আমি গোটে গোটে জিনিসকু উত্তীর্ণ করিপারিবা, জয়ী করিপারিবা। শেষরে কৌছন্তি বিশ্বনাথ গৌড় ঠাকুর, যেতবেলে আমি সম্পূর্ণ গুরু সেবায় আসক্ত হয়ে যাওয়া তাহলে সমস্ত জিনিসগুলি অটোমেটিকলি সিদ্ধি লাভ করব। তো সে গুরুঙ্কর সেবা এই প্রচার নাম হট প্রচার, সাধু সঙ্গে রহবা, তাঁকর আদেশক পালন করা। আমি সব সময় তো ভাবছে গুরুদেবঙ্কর সঙ্গে রহিকি সেবা করা। প্রভুবাদ কৌছন্তি যে বাণী সেবা বপু সেবা দুইটা গুরু সেবা রয়েছে। বপু সেবা মানে তাঁর পাখে রেখে শারীরিক সেবা, কপড়া গাছি দেবা, যা কিছু করবা, রাঁধি দেবা, এটা বপু সেবা। কিন্তু তাঁকর বাণী সেবা, তাঁকর আদেশ পালন করা দ্বারা, যে বাণী সেবা করা দ্বারা প্রভুবাদ, সেটা সবুঠ শ্রেষ্ঠ। হ্যাঁ, আমি এত দূরে রয়েছে গুরুকে আমি পাখে পাওনি, কিন্তু গুরুদেব কেছেন তুমি প্রতিদিন সাধুসঙ্গ করব, প্রতিদিন গীতা ভাগবত পড়ব, তোমার ঝিও পু মানুষ নিয়ে সাধুসঙ্গ করব, নামট সঙ্গকে যাব, লোক মানুষ নামট কথা প্রচার করব, এবং মন্দিরকে যাব, মঝিরে মঝিরে মন্দিরকে আসব, প্রসাদ ছড়া কিছু খাইবনি, এই আদেশ যদি আমি পালন করা আচার করা তাহলে কণ হব। এইগুলি যদি আমি নিজকে নিযুক্ত রাখবা, আমার গৃহর সমস্ত জিনিস কৃষ্ণকর জাঁকি তাঁকে সেবা করব, সে ভুক্তা জাঁকি তুমি ভুকিয়া জাঁকি চেষ্টা কর। এ গুরুদেবের আদেশ যে তাঁর সহ সম্বন্ধ দীক্ষা মাধ্যমে করে দেন, আর কর্তব্য হচ্ছে সে ভুক্তা সে মালিক তাঁর সেবা কর, এইভাবে সংকল্প কর। তাহলে আমি যদি গুরুদেবের এই আদেশটা অঙ্গীকার করে নৌ, পালন করু, তাহলে একদিন আস্তে আস্তে আমার মধ্যে যে খারাপ গুণগুলি বিভিন্ন জিনিস রয়েছে সেগুলি আপে আপে পড়ে যাবে। সমস্ত খারাপ কিছু কিছু জিনিস পাই আমি সংকল্প করছি, যে পাণ্ডবা নির্জল একাদশী আসছি, আজ মু সারাদিন জল পর্যন্ত খাইবিনি, কালি রাত্রে শুয়া সময় সংকল্প করি আমি রয়েছে, সেতবে খাদ্য রহলে বি খিদা, কিন্তু আমি সংকল্প করুন, কিন্তু কুচে না নির্জলা করবি, পশুদিন কম হব রে, অন্ন ডালিটা করিব, আলু সিদ্ধ করিব, এটা করিব, তোমার খাইবার সংকল্পর ভঙ্গ, সেতবে আমি উপবাস করিপারিবানি, সংকল্প নাই। কিন্তু যদি কি সংকল্প করে সেতবে সে সিদ্ধি লাভ করে, না আমরা করিবিনি, এটা সংকল্প করিবে যেকোনসি জিনিস, না আমি ষোলমালা জপ প্রতিদিন পূরণ করিবি, এই সংকল্প করিকি যদি আমি রহিবা তাহলে রাত্রি হলে বি সে নিষ্ঠা নেইকি করুছে, পুনি হয়তো মর সুস্থ ভাবে রহুনি। তো গুরুমাত কৌছেন আমাকে শুনি শুনি করিয়া পড়িব, না অক্ষরকে দেখি করিয়া পড়িব, তুলসী সামনে বসি করিয়া পড়িব, ভক্ত সঙ্গে করিয়া পড়িব। তো গুরুমাত এইরকম সব জিনিসগুলিক বারম্বার এবে তাঙ্ক ক্লাস মাধ্যমে কৌছন্তি, তো কৌছন্তি নামট প্রচারক মানে ভক্ত মানে এই সব জিনিস ভক্ত মানুষ শিখাও, তুমি নিজে কর অন্যকে শিখাও। তো যদি আমি এটা করিবা নিশ্চয় গুরু মহারাজ খুশি হবে, তাহলে আমার মধ্যে অন্যান্য খারাপ জিনিসগুলি আপে আপে পড়ে যাব, সেতবে আমি বুঝবু যে মু গুরুঙ্কর সেবা ঠিক করছি। গুরুমাজ কহিলেন এটাই তার প্রমাণ হব যে তুমি খারাপ জিনিসগুলি দ্বন্দ্বগুলি চালি যাচ্ছি, অন্য ভক্ত সহ তুমি মিশুছ, তুমি জাণব তুমি ভগবত সেবা করছ, কৃষ্ণ তোমার সেবা গ্রহণ করছেন, কিন্তু মু নিজে অন্য লোক দোষ দেখুছি, তাঁর পাখু যাওনি, ভক্ত সঙ্গ করুনি, নামটা প্রচার করুনি, ঘরে রয়ে যাচ্ছি, এবং অন্যান্য খারাপ কথা কুছি, কম দরকার তাহলে জাণবে যে আপনার গুরু সেবা করুনা বা আপনার দীক্ষাটাই হয়নি, সেটা জাণবে, কেবল দীক্ষা নাম মাত্র হয়েছে। যদি আমি দীক্ষা মানে এটা উত্তীর্ণ হওয়া প্রয়োজন, সেটা মর ভিক্ষা প্রার্থনা ভেবে যেহেতু ভোগ লাগবে না, কোন ভোগ লাগবে না, 12:45 তো সেই অনুরোধ করবি আপনার মানে চেষ্টা করবে যে নামট মহামিলন সাধুসঙ্গ এই সমস্ত কিছু বন্ধ করবে। প্রশ্ন তো কালি কহিলে যে বেশি কথা নগিবি, কিছু সময় প্রশ্ন উত্তরে করবি, আলোচনা হলে ভাল হবে। হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম 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 হরে হরে। কিছু প্রশ্ন আছে? প্রথম আলোচ্য বিষয় মধ্যে কোনটা বুঝিবার না,
ଆଜ୍ଞା।